भगवते वासुदेवाय। श्रीमद् भागवतम दशम स्कंद 24 अध्याय मैंने श्रवण करते ब्रजवासी मैंने जथन रूपे कृष्ण उपदेश हिसाब से गोवर्धन पूजा करेतु ब्रजवासी मैंने जथन रूप से कृष्ण वचन को पालन कर कृष्ण प्रसन्न है गोवर्धन पर्वत उपर एक द्वितीय पर्वत स्वरूप प्रकाशित है ब्रजवासी मान उपहार को भोजन द्रव्य को ग्रहण कले गुरु आचार्य साधु गुरु आचार्य वैष्णव भगवान एम केवल देखती आम के अनुसरण करछे जथान रूप से जेवल गत काले मैंने शुणुले कौन सी जिनस को आम तापरि आम ज्ञानी हो पारती बहुत शिक्षित हो पारती बहुत योग्यता आम भौतिक योग्यता थपे कि आध्यात्मिक पथ ये एक पथ भक्ति पथरे आम केवल अनुसरण कर पड़ो कि नुआ जिन तापरि केत जिन भल लगे आत जिन भल लगे ना कहीं कहीपर भक्ति जुगे मतलब सब जिन भल लगुच केतरे जिन भल लगे ना कारण आम जेहतु भौतिक शरीर रही आम शरीर स्वभाव हिसाब से किए भक्ति के सब भल लगे तिलक कर लाज लगे तो माले पिंधिया खराब लगत से गोटे गोटे कौन कहते गोटे गोटे फेरमाड़े पिंध क्या सब भल लगे लिटर पढ़ापी भल लगे जप करने भल लगे क्या पढ़ाक भल लगे जप करने भल लगे कीर्तन भल लगे बोध जीव मान गोटे ओन चयस रही निजर कौन कह इच्छा रही निजर स्वतंत्रता रही आम बोध मुक्त मान मुक्त मुक्त मान अर्थ हो विलिंग पावर तर जो इच्छा शक्ति आई ना केवल कृष्ण इच्छा से मुक्त मनीष बंध मान कौन हमें जो बंधन बद्ध बद्ध रोजे बद्ध अलग अर्थ हूँ बंधनता आम तरह किसी निजे इच्छा करिया माने आम गुण बांध आम गोटे इच्छा करिया मुझे करी जमी इच्छा करिया मुझे गाड़ी करी गोटे छोट उदाहरण देख मुझे गाड़ी करी आम बंधन पड़े इच्छा निज इच्छा गोटे किसी है ना भगवान देखते पाद चलने गाड़ी करी तप निज इच्छा किसी कले मैंने किसी बंधन आसो तब गाड़ी कर मैंने पैसा मतलब आने पड़ो ताप लाइसेंस कर रोड टैक्स देवा पड़ो आज एक्सीडेंट आसला बंधन जीवर जे स्वाभाविक स्थिति ठारे जहाँ किसी इच्छा कर मान बंधन अच्छे तार स्वाभाविक इच्छा कौन केवल रही दरकार मुझे भगवान सेवा कह भगवान भगवान सेवा करी आहा इच्छा से निश्चित दुख में पकेब बद्ध अवस्था को आंधन अवस्था को आ इटा जीवन स्वाभाविक लक्षण तार निजर किसी गोटे विलिंग पावर रोच इच्छा शक्ति रोच जेपर्यंत कृष्ण गुरु से जीव को आत्मसात करना ता इच्छा शक्ति सब बलवती रो से जिते भल लगे भल लगु सब जिनस कि तार किसी गोटे इच्छा रही एमती से कहीपर जो मुझे गुरु ग्रहण कर मोर किसी इच्छा ना ना तार किसी गोटे इच्छा रही से गुरुदेव को भल पा गुरुदेव को जो रोज से जगह भल पाऊन से गुरुदेव को भल पा थोड़ा गुरु सेवा को भल पा नी गुरुदेव सेवा कर तार गोटे किसी विलिंग पावर रही से बद अवस्था इच्छा शक्ति तार किसी रही से बद अवस्था अच्छे मुक्त मान जो मैंने मुक्त आत्मा जो मैंने भगवान शुद्ध भक्त निजर इच्छा किसी ना कृष्ण जहाँ इच्छा ताहा कर निज इच्छा मत कि ना चिंत भक्ति ठाकुर से लिखने जोटा कृष्णर इच्छा से हिं कर निज इच्छा किसी तुम चिंता करना चिंता सब पशे गोटे आम मन अच्छे ना बुद्धि अच्छे ना आम कि न चाहिए कि योजना गोटे पशु जेहेतु आम सफिसीयंट एनगेजमेंट स्पिरिचुअल एनगेजमेंट ना आम तत्व स्थिर नुहति आम भगवान भगवान सेवार आम स्थिर नुहति एण पशिव मुंड भौतिक योजन कृष्ण जहा इच्छा ताहा कर कृष्ण कौन इच्छा गोटे जीव बोध जीव कौन जान कृष्ण कौन इच्छा से तुमको ଏଇଟା ହଉଛି ଭକ୍ତି ଜୀବନର ଗୋଟେ ତପସ୍ୟା। ଭକ୍ତି ଜୀବନରେ ତୁମେ କିଛି ପଢ଼ିଦେଲ ଜାଣିଦେଲ ଗୋଟେ ପ୍ରୋସେସ, ତୁମେ ହବନି ଆମେ ସବୁ ଜାଣିଦେଲୁ ନା, ତୁମେ ପଢ଼ିଦେଇଛ, ତୁମେ ଜାଣିଦେଇଛ ମହାମନ୍ତ୍ର ଜାଣିଛ, ତତ୍ତ୍ୱ ଜାଣିଛ, ଶ୍ଳୋକ ଜାଣିଛ ବା ପ୍ରବଚନ ଦଉଛ, ତୁମେ ବହୁତ କିଛି ଜାଣିଛ, ଠିକ ଅଛି ସେଟା ଭଲ। କିନ୍ତୁ କୃଷ୍ଣଙ୍କର ଇଚ୍ଛା କ'ଣ, ତୁମ ପାଇଁ କୃଷ୍ଣଙ୍କର କ'ଣ ଯୋଜନା ରହିଛି, କୃଷ୍ଣ ତୁମ ପାଖରୁ କ'ଣ ଚାହୁଁଛନ୍ତି, ସେତିକି ଜାଣିନ ମାନେ ତୁମେ ପରୀକ୍ଷାରେ ଫେଲ ହେଇଯିବ। ଯେମିତି ଜଣେ ବହୁତ ପାଠ ପଢ଼ିଛି, ଜଣେ ବହୁତ ତା କୋର୍ସ ହିସାବରେ ପାଠଟା ପଢ଼ିଦେଇଛି, ସେ ଟିଚର କଥାରେ ପାଠ ପଢ଼ିନି, ଟିଚର କଥାରେ ପାଠ ପଢ଼ିନି, କୋଶ୍ଚିନ୍ଟା ପ୍ରିପେୟାର କିଏ କରିବ, କୋଶ୍ଚିନ୍ଟା ଯଦି ତିଆରି କରନ୍ତି ଟିଚର ତିଆରି କରିବେ, ସେ ସିଲାବସରେ ଥିବ କିନ୍ତୁ ତାକୁ ଟିକେ ବୁଲେଇକି କୋଶ୍ଚିନ୍ଟା, କୋଶ୍ଚିନ୍ଟାକୁ ବୁଲେଇକି ତାକୁ କୁହନ୍ତି, ସେ ବୁଲେଇକି କୋଶ୍ଚିନ୍ଟା ତିଆରି କରିଦେଇଥିବେ, ଆପିଲା ଧରିପାରିବେ, ଆପିଲା ଧରିପାରିବେ, କାରଣ ସେ ମାଷ୍ଟର କଥାର ପଢ଼ିନି, ସେ ପଢ଼ିନି, ଶିକ୍ଷକ କଥାରେ ପଢ଼ିନି ନା। ସେଗୁଡ଼ା କୃଷ୍ଣଙ୍କର କେଉଁଟା ଇଚ୍ଛା କ'ଣ, ମୋ ପାଇଁ କୃଷ୍ଣଙ୍କର କ'ଣ ଯୋଜନା ରହିଛି, ମୋତେ ଭିକାରୀ କରିବେ କି ସାଧୁ କରିବେ କି ଗୃହସ୍ଥ କରିବେ କି ମୋତେ ଶୁଦ୍ଧ ଭକ୍ତ ଭକ୍ତି ଦେବେ, କାରଣ ମୁଁ କେମିତି ଜାଣିବି, ଏଇଟା ତ ଜୀବନ ତପସ୍ୟା, ଆଉ କ'ଣ ଗୋଟେ ତପସ୍ୟା। ବାହ୍ୟ ଜିନିଷକୁ ଦେଖିବାକୁ, ବାହ୍ୟ ଜିନିଷ ଭକ୍ତିରେ ଆମେ ସବୁ ଦେଖୁଛେ ନା, ଏଇଟା ଚାଲିବ, ଏଥିରେ କିଛି ଅସୁବିଧା ନାହିଁ, ଲୋକ ଆମକୁ କହିବେ ଏଇଟା ଭଲ ଏମିତି, ସେ ଭଲ ଭକ୍ତ, ସେ ଏମିତି କରୁଛି, ସେମିତି କରୁଛି, ସେ ଚାଲିବ, ଲୋକ ସବୁ କହିବେ ବା ଭକ୍ତମାନେ ସବୁ କହିବେ, କିନ୍ତୁ କୃଷ୍ଣଙ୍କର କ'ଣ ଇଚ୍ଛା ଆମ ସେଇଟା ଆମକୁ ତପସ୍ୟା କରିକି ଆମ ଜୀବନରେ ସେଇଟା ଆମକୁ ଆମ ପାଖକୁ ରିଭିଲ୍ ହେବା ଦରକାର, କୃଷ୍ଣ କ'ଣ ଚାହୁଁଛନ୍ତି ମୋ ନିକଟରେ। ପ୍ରଭୁପାଦଙ୍କୁ କେତେ ବର୍ଷ ଲାଗିଲା, ପ୍ରଭୁପାଦଙ୍କୁ କେତେ ବର୍ଷ ଲାଗିଲା ଗୁରୁଙ୍କର ଗୋଟିଏ କଥାକୁ ବୁଝିବା ପାଇଁ, ତୁମେ ଯାଅ ବିଦେଶରେ ପ୍ରଚାର କର, ସେ ଚାହୁଁଥିଲେ ଗୁରୁଦେବଙ୍କ ସେବା କରିବା ପାଇଁ, କିନ୍ତୁ ତାଙ୍କୁ ଗୁରୁଦେବ କେମିତି କେଉଁ ହିସାବରେ ତାଙ୍କୁ ଚାହୁଁଥିଲେ, ଶୂନ୍ୟ ହସ୍ତରେ ଯିବା ପାଇଁ ଚାହୁଁଥିଲେ। ଭାରତର କୌଣସି ଅର୍ଥ ଯେମିତି ଆମେରିକାକୁ ନ ଯାଉ, ସେ ଖାଲି ହାତରେ ଯାଆନ୍ତୁ, ସେଇଠି ସବୁ ଜିନିଷ ଆରମ୍ଭ କରନ୍ତୁ, ଏଇଟା ତାଙ୍କ ଗୁରୁଙ୍କର ଇଚ୍ଛା ଥିଲା। ସେ ଯେତେ ପ୍ରକାର ପ୍ରଭୁପାଦ ଯେତେ ପ୍ରକାର ଚେଷ୍ଟା କରୁଥିଲେ ଭାରତରୁ ମୁଁ କିଛି ପଇସା ପତ୍ର ନେଇକି ଯିବି ଆମେରିକାରେ ମୋତେ ସୁବିଧା ହେବ ପ୍ରଚାର କରିବା, ଏଇଟା ହେଇପାରିଲାନି, ଯେତେବେଳେ ଯାହା ଚେଷ୍ଟା କରୁଥିଲେ ସବୁ ଫେଲ୍ ହେଉଥିଲା। ତାଙ୍କର ଆଶା ଥିଲା, ତାଙ୍କୁ ଜଣେ ପ୍ରପୋଜ୍ କରିଥିଲେ ଶାସ୍ତ୍ରୀ, କ'ଣ ତାଙ୍କ ନା, ଲାଲ ବାହାଦୁର ଶାସ୍ତ୍ରୀ, ଦେଖିଲା ବେଳକୁ ସେ ଲେଟର ଲେଖିଥିଲେ, ହଁ ମୁଁ ସାହାଯ୍ୟ କରିବି ଆମେରିକାର ଗୋଟେ ରାଧା, ଆମର ସଂସ୍କୃତି ପ୍ରଚାର ହେବା ଦରକାର, ରାଧାକୃଷ୍ଣ ମନ୍ଦିର ହେବା ଦରକାର, ସବୁ ସାହାଯ୍ୟ କରିବି ପ୍ରଧାନମନ୍ତ୍ରୀ। କିନ୍ତୁ ସେ ସେଇ ସେଇ ବର୍ଷ ତାସ୍କାଣ୍ଡରେ ତାଙ୍କର ମରଣ ହେଇଗଲା। କି କୃଷ୍ଣଙ୍କର କ'ଣ ଇଚ୍ଛା ସେଇଟା ଆମକୁ ବୁଝିବାକୁ ପଡ଼ିବ। କୃଷ୍ଣ ଯେତେ ଯେପର୍ଯ୍ୟନ୍ତ ଆମକୁ ଗ୍ରହଣ କରିନାହାନ୍ତି, ଆମକୁ ଆତ୍ମସାତ କରିନାହାନ୍ତି, ଆମର ସ୍ୱତନ୍ତ୍ର ଇଚ୍ଛାଟା ସବୁବେଳେ ଚାଲିବ, ଏଇଟା କଲେ ମୋର ଭଲ ହେବ, ଏଇଟା କଲେ ମୋର ଭକ୍ତି ହେବ, ଏମିତି କର, ଆରେ ସେମିତି ହୁଏ ନା। କ'ଣ କରିକି କିଏ ବୃନ୍ଦାବନ ରହିଗଲେ ଭକ୍ତି ହେଇଯିବ, କିଏ ମାୟାପୁର ରହିଲେ ଭକ୍ତି ହେଇଯିବ, କିଏ ଘରେ ରହିଲେ ଭକ୍ତି ହେଇଯିବ, ଭକ୍ତି କେମିତି ହବ ଆମ ଜୀବନରେ, କ'ଣ କରିବାକୁ ହବ, ଏଇଟା କୃଷ୍ଣଙ୍କ ଇଚ୍ଛା କ'ଣ ଜାଣିବାକୁ ପଡ଼ିବ। ସେ କୃଷ୍ଣଙ୍କର ଇଚ୍ଛାଟାକୁ ଜାଣିବା ପାଇଁ, ସେ ଯୋଜନାଟାକୁ ଜାଣିବା ପାଇଁ ଆମେ ଜଣଙ୍କ ଅଧୀନରେ ଆସୁଛେ, ଆମେ ଗୁରୁ ବୈଷ୍ଣବଙ୍କର ଅଧୀନରେ ଆସୁଛେ, ଯିଏ ତାଙ୍କର ଅଧୀନରେ ଅଛନ୍ତି। ଗୁରୁ ମାନେ କ'ଣ, ଗୁରୁ ବସ୍ତୁ ଯେଉଁ କ'ଣ, ଶୁଦ୍ଧ ଭକ୍ତମାନେ କ'ଣ, ତାଙ୍କର ନିଜର ଇଚ୍ଛା କିଛି ଆଉ ନାହିଁ, ସେ କୃଷ୍ଣଙ୍କର ଅଧୀନରେ ରହିଛନ୍ତି, କୃଷ୍ଣଙ୍କ ଇଚ୍ଛା ସବୁ ପ୍ରତି ମୁହୂର୍ତ୍ତ ସେ ଅନେଇକି ବସିଛନ୍ତି। କ'ଣ କୃଷ୍ଣଙ୍କର ଇଚ୍ଛା, ସେ ଆଜି ଜାଣନ୍ତି, ବର୍ତ୍ତମାନ ଜାଣନ୍ତି, ଆଜିର ପୁଣି ବର୍ତ୍ତମାନକୁ ଜାଣନ୍ତି, ନେକ୍ସଟ ମୋମେଣ୍ଟକୁ ସେ ଜାଣନ୍ତି, ନେକ୍ସଟ ମୋମେଣ୍ଟ ପାଇଁ ତାଙ୍କ ଜୀବନରେ କିଛି ଯୋଜନା ନାହିଁ, ଯେ କ'ଣ ହବ ଏଇଟା ଯାହା କୃଷ୍ଣଙ୍କର ଇଚ୍ଛା, ସବୁବେଳେ କୃଷ୍ଣଙ୍କର, ଆଉ ଯାହା ଯୋଜନା ରହିଛି ସେଟା ହେଉଛି କୃଷ୍ଣଙ୍କ ପାଇଁ, ନିଜ ପାଇଁ ଜୀବନର, ଯେ ମୁଁ ଆଉ ସନ୍ଧ୍ୟାବେଳକୁ ବଞ୍ଚିବି କି ନାହିଁ ସେଇଟା ମୁଁ ଜାଣିନି, କିନ୍ତୁ 100 ବର୍ଷ ପାଇଁ କୃଷ୍ଣଙ୍କ ପାଇଁ ପ୍ଲାନ୍ ଅଛି, କୃଷ୍ଣଙ୍କ ପାଇଁ ଏଇଟା କରାହେବ, କିନ୍ତୁ ନିଜ ପାଇଁ କିଛି ଯୋଜନା ନାହିଁ, ସେ ଜାଣନ୍ତି ଏଇଟା ସବୁ କୃଷ୍ଣଙ୍କ ଇଚ୍ଛାରେ। ଭଗବାନଙ୍କର ଯେଉଁ ପ୍ରସନ୍ନ ବିଧାନ ହୁଏ, କୃଷ୍ଣଙ୍କର କ'ଣ ଇଚ୍ଛା ଆମ ପ୍ରତି ରହିଛି, ଆମକୁ ସେ କେଉଁ ରାସ୍ତା ନେବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, ଆମର କୃଷ୍ଣଙ୍କ ଇଚ୍ଛା ସହିତ ଆମ ଇଚ୍ଛାକୁ ମିଶାଇବାକୁ ପଡ଼ିବ। କିଛି ଭଲ ଲାଗିପାରେ କିଛି ନ ଲାଗିପାରେ ତା ସହିତ କିଛି ମତଲବ ନାହିଁ, ଆମକୁ ସାଧୁଗୁରୁ ଆଚାର୍ଯ୍ୟ ତାଙ୍କ ଶିକ୍ଷା ତାଙ୍କର ଆଦର୍ଶରେ ବଞ୍ଚିବାକୁ ପଡ଼ିବ। ତାପରେ ସମୟ ଆସିବ ଆମେ ବୁଝିପାରିବା, ସେଇଟା ଆମକୁ ରିଭିଲ୍ଡ ହେବ, ପରିପ୍ରକାଶ ହେବ, ହଁ ଏଇଟା କୃଷ୍ଣଙ୍କର ଇଚ୍ଛା, ଏଇଟା କୃଷ୍ଣଙ୍କର ଇଚ୍ଛା। ଭୀମସେନ ବୁଝିପାରୁନଥିଲେ, ଅର୍ଜୁନ ବୁଝିପାରୁନଥିଲେ, ଯୁଧିଷ୍ଠିର ବୁଝିକି ବୁଝିପାରୁନଥିଲେ, ସେ ସବୁ ପରିସ୍ଥିତିରେ କେବଳ ସବୁ ଜିନିଷକୁ କେବଳ ବାଲାନ୍ସ କରୁଥିଲେ, ଜଣେ ବୁଝିଥିଲେ ସେ ହେଉଛି କୁନ୍ତି। ଏଇଟା ହେଉଛି କୃଷ୍ଣଙ୍କର ଇଚ୍ଛା। ଆଉ ରାଜବଂଶରେ ଆମର ଅଧିକାର ଥାଇକି ଆଜିକି ବଣରେ ରହିବା, ରାଜବଂଶରେ ଆମର ଅଧିକାର ଅଛି କିନ୍ତୁ ଆମେ ବଣରେ ରହିବାକୁ ପଡ଼ୁଛି। ସେ କୁଳର ବଧୁ କୁଳବଧୁ ସିଏ ତାକୁ ବ୍ୟବସ୍ଥା କରାହଉଛି, କିନ୍ତୁ କେହି କଥା ପଦେ କଥା କହିବାକୁ ନାହିଁ, ସବୁ କୃଷ୍ଣଙ୍କର ଇଚ୍ଛା। ସଂସାର ଯେଉଁମାନେ ସୁଖରେ ରୁହନ୍ତି ସବୁଠୁ ସୁଖୀ ଲୋକ ହେଲେ ଏମାନେ, ଯେଉଁମାନେ ଜୀବନରେ ସବୁବେଳେ ସୁଖ ଦୁଃଖ ଯାହା ସବୁ ଆସୁଛି ସବୁ କୃଷ୍ଣଙ୍କର ଇଚ୍ଛା ବୋଲି ଜାଣନ୍ତି। ସେଇଟା ଗୋଟେ ବୋଧଜୀବ ସୁଖ ଆସିଲା ମାନେ ସିଏ ଖୁସି। ଭଗବାନ କ'ଣ କହିଲେ ସ୍ଥିର ସଂଜ୍ଞାଟାକୁ ସେ ଗୀତରେ ଭକ କହିଲେ ନା, ଦୁଃଖେଶୁ ଅନୁବିଘ୍ନ ମାନ ସୁଖେଶୁ ବିଗତ ସ୍ପୃହ ବିତ ରାଗ ଭୟ କ୍ରୋଧ ସ୍ଥିତ ଧୀର୍ମୁନି ଉଚ୍ଛେଦେ। ଭଗବାନ କହିଥିଲେ ଦୁଃଖରେ ସେ ଭାଙ୍ଗି ପଡ଼ିବନି କି ସୁଖରେ ଉତ୍ଫୁଲ୍ଲିତ ହବନି। ଆଉ ବିତ ରାଗ ଭୟ କ୍ରୋଧ, ବିତ ମାନେ ବିଗତ ଯାହାର ହେଇଥିବ, କ'ଣ ବିଗତ ହେଇଥିବ ଭୟ, ବିତ ରାଗ ଆଗ ରାଗ ରାଗ ମାନେ ଆସକ୍ତି, ବିତ ରାଗ ତାପରେ ବିତ ଭୟ, ତାର ଭୟ ନଥିବ ଭବିଷ୍ୟତ ପାଇଁ, ମୁଁ କ'ଣ କରିବି କ'ଣ ଖାଇବି କେଉଁଠି ବାହାରିବି କେଉଁ ଟଙ୍କା ଆସିବ କେମିତି ଚଳିବି, ତାହେଲେ ସେ କ'ଣ, ସେ କ'ଣ ମୁନି ହବ, ସେ କ'ଣ ଭଗବାନଙ୍କର ଭକ୍ତ। ଯିଏ ଭଗବାନଙ୍କର ଭକ୍ତ କି ସେ ଚିନ୍ତା କରୁଛି ଭବିଷ୍ୟତ କଥା, ତାର ଭବିଷ୍ୟତକୁ ଯେତେବେଳେ ସେ ଭବିଷ୍ୟତ ପାଇଁ ତାର ଯୋଜନା ରହୁଛି ବା ଭବିଷ୍ୟତରେ ମୋର କ'ଣ ହବ ଚିନ୍ତା ରହୁଛି, ତା ମାନେ ତାର ବିଶ୍ୱାସଟା ଅଭାବ ରହିଛି। ଭଗବାନ କ'ଣ ବର୍ତ୍ତମାନ ପାଇଁ ଅଛନ୍ତି ଭବିଷ୍ୟତ ପାଇଁ ରହିବେନି, ଭକ୍ତ କାହିଁ, ତାର ଭୟ ରହୁଛି ସବୁବେଳେ, ଗୋଟେ ଭୟ ରହୁଛି। ତାବତ୍ ଭୟ ଦ୍ରବିଡ଼ ସୁହୃଦ ନିମିତ୍ତ ଶୋକ ମୋହ ସ୍ପରିଭୁହ ସ୍ପରିଭୁବ ବିପୁଳଶ୍ଚ ଲୋଭା। ବ୍ରହ୍ମାଜୀ ତାଙ୍କ ସ୍ତୁତିରେ ତୃତୀୟ ସ୍କନ୍ଧରେ କହୁଛନ୍ତି ନା, ସେ ପର୍ଯ୍ୟନ୍ତ ଜୀବର ଶୋକ ମୋହ ଭୟ ସବୁବେଳେ ରହିବ, ଯାବତ୍ ନ ପ୍ରଣୀତ ଆପଣଙ୍କ ଚରଣ କମଳକୁ ଯେପରି ସେ ଗ୍ରହଣ କରିନାହିଁ। ଡର କ'ଣ, ଭୟ ଗୋଟେ କିଛି ନାହିଁ, ଭୟ ତ ସମସ୍ତଙ୍କ ରହିଛି, ପ୍ରଧାନମନ୍ତ୍ରୀର ଭୟ ରହିଛି, ସେଥିପାଇଁ ତାଙ୍କୁ ଦେଖ କେତେ କ'ଣ କରାଯାଉଛି, କେତେ ସୁରକ୍ଷା ସିକ୍ୟୁରିଟି ତାଙ୍କର, ଗାଡ଼ି ଯାଉଛି ହଜାର ଗାଡ଼ି, ଗୋଟେ ML ଗଲାବେଳକୁ ଦେଖୁ ନା 10-15 ଗାଡ଼ି ଯାଉଛି, କି କ'ଣ ମାରିଦେବୁ କି, ଭୟ କାର ନାହିଁ, ପକ୍ଷୀ ଗୋଟେ ପକ୍ଷୀ ପାଖରୁ ଆରମ୍ଭ କରି ସମସ୍ତେ ଗୋଟେ ଦୁର୍ଗ ଭିତରେ ସୁରକ୍ଷାର ଦୁର୍ଗ ଭିତରେ ରହୁଛନ୍ତି, ପୁଣି ବି ଉଡ଼ି ଯାଉଛି। କିନ୍ତୁ ବଣ ଭିତରେ ଗୋଟେ ସାଧୁ ଜଣେ ରହୁଛି, ସେଠି ବି ବ୍ୟାଘ୍ର ଅଛନ୍ତି, ହିଂସ୍ର ଜନ୍ତୁ ଅଛନ୍ତି, ସର୍ପ ଅଛନ୍ତି। ଯେ ପୂର୍ବକାଳରେ ସାଧୁମୁନି ଋଷିମାନେ ସବୁ ରହୁଥିଲେ କେଉଁଠି ଗୁମ୍ଫାରେ, ସେଠି କ'ଣ ସର୍ପ ରହୁନଥିଲେ, ଆଉ ବିଛା ରହୁନଥିଲେ, ଘୃଷିକ ରହୁନଥିଲେ, ହିଂସ୍ର ଜନ୍ତୁ ରହୁନଥିଲେ, ତାହେଲେ ସେମାନେ କାହିଁ ଭୟ କରୁନଥିଲେ, ଧ୍ରୁବ ମହାରାଜ କିନ୍ତୁ ଭୟ କରୁନଥିଲେ। ଭଗବାନଙ୍କୁ ପ୍ରଭୁଙ୍କ ଉପରେ ଯାହାର ଯେତେ ଭରସା କମ୍ ତାର ସଂସାର ସେତେ ଭୟଟା ଅଧିକା, ଭୟ ଆଉ କିଛି ନାହିଁ, ଭୟ ଯେଉଁମାନେ ଯେତେ ଭୟଭୀତ ହେଇକି ରହିଛନ୍ତି ତା ମାନେ ତାଙ୍କୁ ବୁଝିବାକୁ ପଡ଼େ ତାଙ୍କର ସେତିକି ଭଗବାନଙ୍କର ଭରସାଟା କମ୍। ଭୟ ଦ୍ୱିତୀୟ ଅଭିନିବେଶ ସ୍ୟାତ୍, ଦ୍ୱିତୀୟ ଅଭିନିବେଶ ଯାହାର ଅଛି ତାର ଭୟ, ସେଟା ମୁଁ ସାଧୁ ହେଇଛି ମୋର କ'ଣ ହବ, ବୁଢ଼ା ହେଇଗଲେ କ'ଣ ହେଇଯିବ, ପଇସା ପତ୍ର ନଥିଲେ କିଏ ପଚାରିବ, ଆରେ ତ ଦ୍ୱିତୀୟ ଅଭିନିବେଶ ଅଛି। ଭଗବାନଙ୍କର ଆମେ ଭକ୍ତ ତୁଳସୀ ମେଳି ଧାରଣ କରିଛେ, ହରିନାମ ଗ୍ରହଣ କରୁଛେ, ଆମକୁ କିଏ ପଚାରିବେ, ପଚାରି ଜଗତରେ କିଏ ପଚାରିବ, ଅର୍ଥ ପଚାରିବ ଶ୍ରୀକୃଷ୍ଣ, ଯାହାର ଏତିକି ଫଣ୍ଡାମେଣ୍ଟାଲ କ୍ଲିୟର ହେଇନି, ଯାହାର ଏତିକି ମୂଳଦୁଆ ପଡ଼ିନି, ତାର ସନ୍ଦେହ ଦୂର ହେଇନି, ସେ କ'ଣ ଭକ୍ତି କରିବ। ଭୀତ ରାଗ ଭୟ ଆଉ କ୍ରୋଧ, କ୍ରୋଧ ତ୍ୟାଗ କରିଦେବ, ତାର ନିଜର ଜୀବନରେ ଏଇଟା ମୋର ହେଇପାରୁନି ଏଇଟା ହେଇପାରୁନି କାମନାର ବାଧା ହେଲାବେଳକୁ ତାର କ୍ରୋଧ ଆସୁ, ସ୍ଥିତ ଧି ସେ ହେଉଛି ସ୍ଥିତ ବୁଦ୍ଧିର, ତାର ବୁଦ୍ଧିଟା ହେଉଛି ସ୍ଥିତ, ଆଉ ମୁନିର ଉଚ୍ଚେତ ସେଇମାନେ ହେଉଛନ୍ତି ମୁନି। ଭଗବାନ ସଂଜ୍ଞା ଦେଲେ ନା, ଜଣେ ଏତେ କାହିଁ ଭୟଭୀତ ହବ ଜୀବନରେ, ଯାହାର ଯେତେ ଯିଏ ଯେତେ କାଲି ସେ କଥା ପଡ଼ୁଥିଲା ନା, ଯେଉଁମାନେ ଯେତେ ଅନୁସରଣ କରନ୍ତିନି ତାଙ୍କର ସେତେ ଭୟ ରହେ, ଯିଏ ଦେଖ ଯିଏ ଯାହା ଡ୍ୟୁଟିଟାକୁ ଅଫିସର କହିଲା ସେଟା ତୁମେ କରିଦେଲ ତାର ତୁମର ଆଉ ଭୟ ନାହିଁ, ବାପା କହିଲେ ତୁମେ ସେଟା କରିଦେଲ ତୁମର ଆଉ ଭୟ ନାହିଁ, ସେ ବଡ଼ ହବାର ଅସୁବିଧା ଅଛି, ସାନ ହେଲେ କିଛି ଅସୁବିଧା ନାହିଁ, କାରଣ ବଡ଼ ହେଲେ କ'ଣ ସାନ ହେଲେ କ'ଣ ସୁବିଧା ନା, ତୁମେ ସେଭଳି ବଡ଼କୁ ଅନୁସରଣ କରିଦେବ, ସେ କହିଦେଲେ ଏଇଟା କରିଦିଅ ତୁମେ କରିଦେଲେ ତୁମର ଫ୍ରି ବାସ, ଆଉ ବଡ଼ ହେଲେ କ'ଣ ହେବାକୁ ପଡ଼ିବ, ମାନେ ତୁମେ ଯେତେ ବଡ଼ ହେବାକୁ ଯାଉଛ ତୁମକୁ ସେତେ ବଡ଼ ଲୋକକୁ ଅନୁସରଣ କରିବାକୁ ପଡ଼ିବ, ଯିଏ ଯେତେ ବଡ଼ ହେଇଯାଉଛି ସେତେ ବଡ଼କୁ ଅନୁସରଣ କରିବାକୁ ପଡ଼ିବ, ତାପରେ ସେତେ ହେବି ତାର ରେସ୍ପନ୍ସିବିଲିଟି ସେତେ ବଢ଼ିଯାଉଛି, ତାକୁ ତାର ଅନୁସରଣ ତାର ଛୋଟ ଦୋଷଟା ଗୋଟେ ବହୁତ ବଡ଼ ଜିନିଷ ବୋଲି ଧରା। ଇଏ ଗୋଟେ ଅଫିସ ଷ୍ଟାଫ୍ର ଦେଖିବ ସବୁଠୁ ଯଦି ସୁଖୀ ଥାଏ ସେ ହେଉଛି ଯିଏ ରହୁଛି ଆମର ଝାଡ଼ୁ ମାରିଦେଉଛି, ତା ଆସିଲା ଝାଡ଼ୁ ଝାଡ଼ୁ ଝୁଡ଼ା ମାରିଦେଲା, ପରିଷ୍କାର କରିଦେଲା, ତାକୁ କ୍ଲିନ୍ କରିଦେଲା, ତାର ବସିଲା ଆରାମସେ ଶେଷ। ତା କାମଟା କରିଦେଲା ନା, ସାର୍ ମାନେ ଆସିଲା ବେଳକୁ ପରିଷ୍କାର, ହଁ ଠିକ୍ ଅଛି ଚାଲ ଶେଷ। ଯିଏ ତ ଅନୁସରଣ କରିପାରିବ ଶାସ୍ତ୍ର ଗୁରୁ ପରମ୍ପରା ଆଚାର୍ଯ୍ୟଙ୍କୁ, ଯିଏ ତ ସେ ତ ଭୟରୁ ମୁକ୍ତ ହବ, ସେ ତ ସୁଖରେ ରହିବ। ସୁଖରେ ଜଗତର ଲୋକ ରହୁଥିଲେ, ଆଗରୁ ସ୍ତ୍ରୀ କାହିଁ ସୁଖରେ ରହୁଥିଲା, ସେ ସ୍ୱାମୀଙ୍କୁ ଅନୁସରଣ କରୁଥିଲା, ସ୍ୱାମୀ କାହିଁକି ସୁଖରେ ରହୁଥିଲା, ସେ ବାପାକୁ ଅନୁସରଣ କରୁଥିଲା। ପୁରା ଗୋଟେ ଚେନ୍ ପ୍ରୋସେସ ଥିଲା, ସମସ୍ତେ ସମସ୍ତଙ୍କୁ ଫଲୋ କରୁଥିଲେ, ତେଣୁ ସେ ଭାବୁଥିଲେ ମୋର ତ ହାୟର ଅଥରିଟି ଜଣେ ଅଛନ୍ତି, ସେ ତ କହିଲେ ମୁଁ ଏଇଟା କରିଦେଇଛି ସଇଲା। ଆଉ ସବୁ ଶେଷରେ ଭଗବାନଙ୍କୁ ଜଣେ, ଗୁରୁ ବୈଷ୍ଣବ ଭଗବାନଙ୍କୁ, ପ୍ରଭୁ ଏଇଟା କହିଛନ୍ତି, ଗୁରୁ ଏଇଟା କହିଛନ୍ତି, ଏହାକୁ ଅନୁସରଣ କରୁଥିଲେ। ଯେଉଁମାନେ ଅନୁସରଣ କରିପାରୁଥିଲେ ସେମାନେ ଯଥାନ ରୂପରେ ସେମାନେ ସେତେ ସୁରକ୍ଷିତ ହଉଥିଲେ, ଭୟରୁ ମୁକ୍ତ ହଉଥିଲେ। ତେଣୁ କୃଷ୍ଣ ଆଜି ଏତେ ଆନନ୍ଦିତ ହେଇକି ଯେଉଁ ପରିପ୍ରକାଶ କରିଛନ୍ତି ଗୋବର୍ଦ୍ଧନଙ୍କ ଉପରେ, ଆଉ ଏକ ଗୋବର୍ଦ୍ଧନ ପର୍ବତ ଏବଂ ସହସ୍ର ହସ୍ତରେ ସେ ବ୍ରଜବାସୀମାନଙ୍କ ଗୃହ ଭିତରକୁ ଯାଇକି ଯେଉଁମାନେ ପ୍ରସ୍ତୁତ କରୁଛନ୍ତି, ଯେଉଁମାନେ ମାନସରେ ଭୋଗ ଲଗାଉଛନ୍ତି, ଯେଉଁମାନେ ଶକଟରେ ଆଣୁଛନ୍ତି, ସବୁ ଭୋଗକୁ ଆଣିକି ଗୋବର୍ଦ୍ଧନ ନିଜେ କୃଷ୍ଣ ନିଜେ ଭୋଜନ କରୁଛନ୍ତି। ଆମେ ଯେପର୍ଯ୍ୟନ୍ତ ଯଥାନ ରୂପରେ ସାଧୁଗୁରୁ ବୈଷ୍ଣବଙ୍କର ଶିକ୍ଷାକୁ ହୃଦୟ ଭିତରେ ଆମେ ଧାରଣ ନ କରିପାରିବା, ସେପର୍ଯ୍ୟନ୍ତ କୃଷ୍ଣ ଆମକୁ ତାଙ୍କ ତରଫରୁ ଆମକୁ ହୃଦୟରେ ସେଭଳି ବିଶ୍ୱାସ ଦେବେନି, ସେଭଳି ଗୋଟେ ଅଭାବ ବୋଧ ରହିବ। ବ୍ରଜବାସୀମାନେ ଯେତେବେଳେ ଏ ସ୍ୱରୂପଟାକୁ ଦେଖିଲେ ଭଗବାନ କୃଷ୍ଣ, ସେଠି ସେ ସ୍ୱରୂପ ଗୋଟେ ସ୍ୱରୂପରେ ଦଣ୍ଡାୟମାନ ଅଛନ୍ତି, ଆଉ ଗୋଟେ ସ୍ୱରୂପରେ ଗୋବର୍ଦ୍ଧନ ପର୍ବତ ଉପରେ ପର୍ବତ ଆକୃତି ହେଇଛନ୍ତି। ତସ୍ମୈ ନମୋ ବ୍ରଜ ଜନେ ସହଚକ୍ରେ ଆତ୍ମନାତ୍ମନମ ଅହୋ ପଶ୍ୟତ ଶୈଳ ସ୍ୱରୂପୀ ରୂପୀନୋ ଅନୁଗ୍ରହମ ବ୍ୟଧାତ। ଏହାର ପରେ ବ୍ରଜବାସୀମାନେ ବ୍ରଜବାସୀମାନଙ୍କ ସହିତ ମିଳିତ ହୋଇ ନିଜକୁ ନିଜେ ପ୍ରଣାମ କଲେ ଏବଂ ଗୋପଗଣଙ୍କୁ କହିବାକୁ ଲାଗିଲେ, ଏଇ ଦେଖ ମୂର୍ତ୍ତିମାନ ଗୋବର୍ଦ୍ଧନଗିରି ଆମମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିଛନ୍ତି। କୃଷ୍ଣ କଣ କଲେ, ନିଜେ ଦେଖିଲେ, ନିଜେ ପ୍ରଣାମ କଲେ। ତସ୍ମୈ ନମୋ ବ୍ରଜଜନେ ସହଚକ୍ରେ ଆତ୍ମନା ଆତ୍ମନା, ସୁଖଦେବ କହୁଛନ୍ତି ନିଜକୁ ନିଜେ ପ୍ରଣାମ କଲେ, ତା ଅର୍ଥ କ'ଣ, ଗୋବର୍ଦ୍ଧନ ନିଜେ ସ୍ୱରୂପ ହେଇଛନ୍ତି ନା, ପ୍ରଣାମ କଲେ। ଭଗବାନ ଶିଖାଉଛନ୍ତି ଯେ ଗୋବର୍ଦ୍ଧନଙ୍କୁ, ଯେଉଁ ଆମର ପରମ୍ପରାରେ ଗୋବର୍ଦ୍ଧନକୁ ଆମେ ଭକ୍ତ ସ୍ୱରୂପରେ ପୂଜା କରୁ, କାହିଁକି ନା ଆମେ ଗୋପୀମାନଙ୍କର ମତ ନୁହଁ। ଗୋପୀମାନେ ଯେତେବେଳେ ମତ ଦେଇଛନ୍ତି, ତାଙ୍କୁ ହରିଦାସ ବର୍ଜ୍ୟ ବୋଲି କହିଛନ୍ତି। ହରିଙ୍କର ଯେତେ ଜଣେ ଦାସ ଅଛନ୍ତି, ତା ଭିତରେ ସେ ବର୍ଜ୍ୟ, ବର୍ଜ୍ୟ ଅର୍ଥ ଶ୍ରେଷ୍ଠ। ସେଥିପାଇଁ ଯେମିତି ବ୍ରଜବାସୀମାନେ ସବୁ ମୟୂର ପୁଚ୍ଛ ଲଗାନ୍ତି, ଗୋବର୍ଦ୍ଧନଙ୍କୁ ମୟୂର ପୁଚ୍ଛ ଲଗାନ୍ତି, ବଂଶୀ ଦିଅନ୍ତି କୃଷ୍ଣ ସ୍ୱରୂପରେ, ଆମର ଗୋଟିଏ ପରମ୍ପରାରେ ଆମେ ଭକ୍ତ ସ୍ୱରୂପରେ ପୂଜା କରୁ, ସେଭଳି ଭକ୍ତ ସ୍ୱରୂପରେ ପୂଜା କରୁ। ଭାବଟାକୁ ଧରିବା ଦରକାର, ଭଗବାନଙ୍କର ଆମ ଜୀବନରେ ବି ଆମେ ଦେଖିବା, ଗୋଟେ ମନୁଷ୍ୟଟାକୁ ଖୁସି କରିବାକୁ ହେଲେ ତାକୁ ତା ଭାବଟାକୁ ଦେଖିବାକୁ ପଡ଼ିବ। ଯେମିତି ଜଣେ ଆଳୁଟା ଭଲ ପାଏ, ତୁମେ 10 ଆଇଟମ୍ ତିଆରି କରି ତାଧିରେ ଆଳୁ ପକେଇନ, ତୁମେ ତା ଭାବଟାକୁ ବୁଝିପାରୁନି, ସେ କେବେ ସନ୍ତୁଷ୍ଟ ହବନି, ସେ ଖାଇଦେବ କିନ୍ତୁ ସନ୍ତୁଷ୍ଟ ହବନି। ପ୍ରସନ୍ନତାରେ ଯାହାକୁ ଆମେ ଖୁସି କରିବା ପାଇଁ ଚାହିଁବା, ତାର ଭାବଟାକୁ ବୁଝିବା, ମୁଡ୍ ତାକୁ ଇଂଲିଶରେ କୁହାଯାଏ। ଭକ୍ତି ଯୋଗରେ ଏ ମୁଡ୍ କଲ୍ଟିଭେଟ, ଭାବଟାକୁ ଯେଉଁ କଲ୍ଟିଭେଟ୍ କରିବା, ସେଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଆମର ଏଇଟା ପୁରା ଭାବ ଯୋଗ, ଭକ୍ତି ଯୋଗରେ ଗୋଟେ ଅଲଗା ହେଉଛି ଭାବ ଯୋଗ। ଗାଁର ଲୋକମାନେ ତୁଳସୀ ପୂଜା କରନ୍ତି, ଦେଖ ସନ୍ଧ୍ୟା ବାଜିଲେ ଯିବେ ତୁଳସୀରେ ଗୋଟେ ଧୂପ ଦେଇଦେଇ ପଳେଇ ଆସିବେ, ତାଙ୍କ ଭାବ କିଛି ନାହିଁ, କାହିଁକି ଦେଉଛନ୍ତି ନା, ତୁଳସୀର ଦେଲେ ମୋର ପୁଣ୍ୟ ହବ, ମୋ ଘରେ ସବୁ ମଙ୍ଗଳ ହବ। ସେଇ ଲୋକ ଯେତେବେଳେ ଆସିକି ମନ୍ଦିର ଦେଖୁଛି ତୁଳସୀ ଆମର ରଖିକି ଇସ୍କନରେ ନାରତୀ କରୁଛେ, ପରିକ୍ରମା କରୁଛେ, ପୂଜା କରୁଛେ, ଏବଂ ଆମର ଭାବ ଶ୍ରେଷ୍ଠ ଜିନିଷ ରହୁଛି ସେ ତୁଳସୀ, ସେ ତୁଳସୀଙ୍କ ଦ୍ୱାରା ମୋର ରଖିଦେଉଛନ୍ତି, ସେଠି ପୂଜା କରିବେ, ସେଠି ବସିକି ତାସ୍ ଖେଳିବେ, ତୁଳସୀ ଚନ୍ଦ୍ର ତାସ୍ ଖେଳିବେ, ତାର କ'ଣ ଭାବ ଅଛି ନା, ଆମର ତୁଳସୀଙ୍କୁ କେତେ ସମ୍ମାନ ଏବଂ ଶ୍ରେଷ୍ଠ ଜିନିଷ। ମୋର ଏଇ ଅଭିଳାଷ, ବିଳାସ କୁଞ୍ଜେ ଦିଅ ବାସ, ନୟନ ହେରିବ ସଦା ଯୁଗଲ ରୂପରାସ, ରାଧାକୃଷ୍ଣଙ୍କୁ ଦର୍ଶନ କରିବି ବିଳାସ କୁଞ୍ଜରେ ଆପଣଙ୍କ କୃପାରେ, ସେଥିପାଇଁ ପ୍ରାର୍ଥନା କରାଯାଉଛି। ତୁଳସୀ ସେବା ହଉ, ଭଗବାନଙ୍କ ସେବା ହଉ, ଗୁରୁ ସେବା ହଉ, ଭାଗବତ ସେବା ହଉ, ମୁଡ଼ଟା କଲ୍ଟିଭେଟ୍ କରିବାର ଅଛି। ଏଠି ଜ୍ଞାନର, କର୍ମର, ଯୋଗର, ବାହ୍ୟ ଆଚରଣର ବେଶୀ ସହାୟତା ହବନି, ବେଶୀ ନୁହେଁ, ବିଲକୁଲ ସହାୟତା ହବନି। କଲ୍ଟିଭେଟ୍ କରିବାକୁ ଗୋଟେ ମୁଡ୍, ଯେମିତି ଚୈତନ୍ୟ ମହାପ୍ରଭୁ ଶିଖେଇଲେ ହରିନାମ କରିବାକୁ ଗଲେ ତା ପାଇଁ ଗୋଟେ ମୁଡ୍ ଦରକାର। କ'ଣ ମୁଡ୍ ଦରକାର? ପ୍ରଣାଦ ବିଷ୍ଣୁ। ହରିନାମ ଜପ କରିବା ପାଇଁ ହେଲେ ସେ ଗୋଟେ ମୁଡ୍, ସେଇ ଯେମିତି ତମେ ଯେଉଁ ନାଟକ ସବୁ ହୁଏନି, ଯେଉଁ କ'ଣ ଏଇଟା ଆମର ଯେଉଁ ହୁଏ ମ ସବୁ ନାଟକ ହୁଏନି, ତୁମେ ଦେଖିନ ଖୋଲା ପେଣ୍ଡାଲ ଚାରିଆଡ଼େ ସବୁ, ନା ନା ଡ୍ରାମା ନୁହେଁ, ଓପନ୍ ପେଣ୍ଡାଲ। ଓପନ୍ ପେଣ୍ଡାଲ ହବ, ସେ ରାଜା ଆସିବ, ରାଜା ଯେତେବେଳେ ଆସିବ ନାଟକ କରିବାକୁ, ତାକୁ ଯଦି ଟ୍ୟୁନିଂଟା ତାର ସେମିତି ନ ପଡ଼ିବ, ରାଜାର ଟ୍ୟୁନିଂଟା ନ ପଡ଼ିବ, ହଁ ଢପ 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 ସେ ତା ଗୋଡ଼, ତା ଗୋଡ଼ ଉଠିବ କି? ତା ଗୋଡ଼ ଉଠିବନି, କାହିଁକି ତା ଭାବଟା ଆସୁନି ନା, ତା ଗୋଟେ ପେଥେଟିକ୍ ସିନ୍ ପଡ଼ିବ। ପେଥେଟିକ୍ ସିନ୍ ପଡ଼ିଲେ ତାକୁ ସେଇଭଳିଆ ଟ୍ୟୁନିଂଟା ଦେବାକୁ ପଡ଼ିବ। ଯିଏ ଜୋକିଂ କରିବ, କ'ଣ ଏଇଟା କୁହନ୍ତି, କମେଡ଼ି କରିବ, ତାକୁ ସେ ଟ୍ୟୁନିଂଟା ଦେବାକୁ, ତାର ଭାବଟା ଉଦୟ ହବ। ବହୁତ ବାହାର ଦୁନିଆରେ ସେମିତି ଭାବ ରଖା ହେଇଛି, ସବୁଥିରେ ଭାବଟାକୁ ଯିଏ ବୁଝିପାରୁଛି ସେ ତାର କିଛି ଆସ୍ୱାଦନ କରୁଛି। ଭକ୍ତି ଯୋଗରେ ସେମିତି ଭାବ ରହିଛି, ଏହାର ନାମ ଭାବ ଯୋଗ। ସେଟା ଭଗବାନଙ୍କର ନାମ କରିବାକୁ ହେଲେ ଭାବଟା କ'ଣ? ତୃଣାନ୍ତ ବିଷ୍ଣୁଚାନ। ସେ ଭାବକୁ ନଗଲା ପର୍ଯ୍ୟନ୍ତ ଆମେ ନାମ ପ୍ରଭୁଙ୍କର ପ୍ରକାଶଟା ଆମେ ଜାଣିପାରିବାନି। ସେ କେତେ ଦିନ ଲାଗିବ ସେଟା କୃଷ୍ଣଙ୍କ ଉପରେ ନିର୍ଭର କରେ। ସେ ଭାବ ବା ନାମର ଭାବଙ୍କୁ ବୁଝିବାକୁ ହେଲେ ତୁମକୁ ତୃଣାନ୍ତ ପି ମହାପ୍ରଭୁ କହିଲେ, ଏଇ ମତ ହୟା ଯେ କୃଷ୍ଣ ନାମ ଲ ଶ୍ରୀକୃଷ୍ଣ ଚରଣ ତାର ପ୍ରେମ ପୂଜା। ଏଇଭଳି ଯିଏ ହେଇକି ବୃକ୍ଷ ଜନ କାଟିଲେ ନ କିଛୁ ନା ବୋଲୟ, ସୁଖିଆ ମଇଲେ କାର ପାନି ନା ମାଗୟ, ଯେଇ ମାଗେ ଯେଇ ଯାହା ମାଗେ ଯିଏ ଦେ ତାର ଧନ, କର୍ମ ବୃଷ୍ଟି ସହେ ଆନେର କର ଏ ରକ୍ଷଣ। ମହାପ୍ରଭୁ କହିଲେ ନିଜେ ସହୁଛି, ଅନ୍ୟର ରକ୍ଷା କରୁଛି, କାହାକୁ କେବେ କିଛି ମାଗୁନି, କାଟିଦେଲେ ବି କିଛି କହୁନି। ଏଇ ଯେଉଁ ଭାବ, ଏଇ ଭାବକୁ ନ ଆସିଲା ପର୍ଯ୍ୟନ୍ତ ନାମ ପ୍ରଭୁ ପ୍ରକାଶିତ ହେବେନି। ଏଇଟା ଭାବ ଯୋଗ ଆଉ, ନାମ କଲେ କ'ଣ ହବ? ନାମ କଲେ ସେ ନାମାଭାସ, ସେ ନାମାଭାସ ତ ବହୁତ ବଡ଼ ହେଇଗଲା, ନାମାକ୍ଷର କିମ୍ବା ଏଇ ଅତି ବେଶୀରେ ନାମାଭାସ। ନାମାଭାସ କ'ଣ? ସେ ଷ୍ଟେଜ୍ ଦୁର୍ଲଭ ଷ୍ଟେଜ୍, ଶୁଦ୍ଧନାମ ହେଇପାରିବନି। ଶୁଦ୍ଧନାମ କରିବାକୁ ହେଲେ ତୁମକୁ ଏଇ ଷ୍ଟେଜ୍କୁ, ଭାବଟାକୁ ନ ବୁଝିଲେ ଶୁଦ୍ଧନାମଟା କେମିତି ପାରିବ? ଭାବକୁ ନ ବୁଝିଲେ ତୁମେ ଶୁଦ୍ଧନାମ କରିପାରିବନି। ତେଣୁ ନାମର, ନାମ ପ୍ରଭୁଙ୍କୁ ସେବା କରିବାକୁ ହେଲେ ବା ନାମ ଉଚ୍ଚାରଣ କରିବାକୁ ହେଲେ, ନାମର ରସ ଆସ୍ୱାଦନ କରିବାକୁ ହେଲେ କେଉଁଠୁ କେଉଁ ସ୍ଥିତି ଆସିବାକୁ ପଡ଼ିବ? ତାର ଭାବ ରହିଲା ଏଇଠି, ସବୁଥିରେ ଭାବ ରହିଛି। ବାହାର ଦୁନିଆରେ ଭାବ ରହିଛି, ପରମାର୍ଥ ଦୁନିଆରେ ଭାବ ରହିଛି ନା, ନହେଲେ ତୁମେ ସବୁ ଜିନିଷ ବାହ୍ୟ। ଯେମିତି ଅର୍ଚ୍ଚନ ଜଣେ କରୁଛି, ଭଗବାନଙ୍କର ଭୋଗ ଲଗାଉଛି, ସେଥିରେ ଭାବର ପ୍ରଧାନ, ପୁରା ଏଇଟା ଭାବ। ଜଣେ ଯଦି ଯେମିତି ଏ ନନା ମାନେ ଆମର ଦେଖୁନା, ଯେଉଁ ବାହାର ଲୋକର ବାହାର ଯେଉଁ ନନା ମାନେ, ସେମାନେ କ'ଣ ଚାହା ଖାଇବେ ମନ୍ଦିର ଆସିବେ ନା କ'ଣ? ଚା ସେ ଖାଇକି ଆସିକି ପୂଜା କରିବେ, ସେ କ'ଣ ବାରଟା ମଧ୍ୟ ଉପାସ ରହୁଛନ୍ତି କି? ସେ ଚା ଜଳଖିଆ ଖାଇକି ଆସିବେ, ତାପରେ ଠାକୁର ପୂଜା କରିକି ସେ କରିବେ। ଠାକୁର ରହିବେ ଉପାସ, ସିଏ ରହିବେ, ତାଙ୍କ ପେଟ ରହିବ ଭୋଜନ। ଆମର କ'ଣ? ଆମର ତୁମର ଜନ୍ମାଷ୍ଟମୀ ଉପାସ, ଉପାସ ରହିବ, ଠାକୁରଙ୍କୁ ଖାଇବାକୁ ଦେବ, ତୁମେ ଏକାଦଶୀ କରିବ, ଭଗବାନଙ୍କୁ ଖାଇବାକୁ ଦେବ। ଆମର ସବୁ ଭାବ, ଯେତେ ଜିନିଷ ଆମର ଅଛି ସବୁ ଭାବ ଉପରେ। ଯଦି ଜଣେ ପୂଜାରୀ, ପୂଜାରୀ କ'ଣ କରୁଛି? ଠାକୁରଙ୍କ ପାଦକୁ ଧୋଇ ଦେଉଛି, ମୁଖକୁ ଧୋଇ ଦେଉଛି, ଭୋଜନ ଦେବା ପୂର୍ବରୁ ଆସନ ଗୋଟେ ଦେଉଛି, ପାଦକୁ ମୁଖକୁ କେମିତି ଧୋଉଛି? ଗୋଟେ ଆଚମନ ପାତ୍ରରେ, ଆଚମନ ପାତ୍ରରେ କେତେ ପାଣି ଧରେ? ଆଚମନ ପାତ୍ରରେ କେତିକି ପାଣି ଧରୁଛି? ସେତିକି ପାଣି ଦେଖ ଠାକୁରଙ୍କୁ ମହାତ ଧୋଏ, ସେତିକି ସେତିକି କେମିତି ମହାତ ଧୋଏ? ସେ ଦେଉଛି କେତେ ପାଣି? ଗୋଟେ ଆଚମନ ପାତ୍ର, କିନ୍ତୁ ତାର ଭାବ ରହିବା ଦରକାର, ମୁଁ ଠାକୁରଙ୍କର ହସ୍ତ ଧୋଇ, ସେଥିପାଇଁ ଯେତେ ଜଳ ଦରକାର ମୁଁ ଦେଉଛି। ଆଉ ତୁମେ କେବେ ନା ମୁଁ ପୁରା ବାଲ୍ଟି ନେଇକି ଠାକୁରଙ୍କ ହାତ ଧୋଇଦେବି? ସେଟା ହେଇପାରିବେନି, ସେଟା ହେଇପାରିବେନି, ସେଟା କରିପାରିବେନି ତୁମେ। ଏଇଟା ଭାବର ଜିନିଷ। ଠାକୁରଙ୍କୁ ସେ ଗୋଟେ ରୁମାଲ ପରେ ଦିନମାନ ରଖାଯାଉଛି, ଗୋଟେ ରୁମାଲ ରଖାଯାଉଛନ୍ତି ନା ଠାକୁରଙ୍କୁ ସେ ମୁଖଟା ଧୋଇଦେବା, ସେଇ ଜଳକୁ ପାଦରେ ଦିଆହେଉଛି, ସେଇ ଜଳକୁ ମୁଖରେ ଦିଆହେଉଛି। କ'ଣ ତୁମେ ତାକୁ କ'ଣ ବୁଝିବ? ଜଣେ ଜଣେ ଅଚନ୍ତ କରିବ, ସେ କ'ଣ ବୁଝିବ? ଭାବ, ସବୁ ଜିନିଷ ଭାବ। ଯଦି ଭାବ ନିକଟରେ ତୁମେ, ସେଥିପାଇଁ ଆମର ସେ ଲେଖିଲେ ଭାବକୁ ନିକଟ ସେ ଅଭାବ ଦୂର, ଭକତ ଦାସ କହେ ଜୀବନ ଛାର। ତ ଜୀବନଟା ଛାର ହେଇଯିବ ଯଦି ଭାବ ନିକଟରେ ନ ପହଞ୍ଚିପାରିଲା, ବେକାର ହେଇଯିବ। ସବୁଥିରେ ଭାବ ରହିଛି, ଅଭାବ ରହିଛି। ଭାବ ଭାବ ସ୍ଥିତିରେ ପହଞ୍ଚିଗଲ ବା ତା ମୁଡ଼ଟାକୁ ଜାଣିପାରିଲ ସେ ସବୁ ରିଭିଲ୍ ହେବେ। ବିଗ୍ରହ ସେତେବେଳେ ପରିପ୍ରକାଶ ହେବେ ଯେତେବେଳେ ତୁମର ଭାବ ନାହିଁ। ତୁମର ଗୋଟେ ମାଳା କରିବା ତୁମ ମାଳଟା କରି ଥୋଇଦେଲ, ସେ ମାଳଟା ଭଗବାନଙ୍କୁ ଭଲ ଲାଗୁଛି କି ନାହିଁ, ପ୍ରଭୁଙ୍କୁ ଆଜି ଭଲ ଲାଗିଲା କି ନାହିଁ, ତୁମର ସେ ଭାବଟା ନାହିଁ, ନା ତୁମକୁ ବିଗ୍ରହ ଭଲ ଲାଗିବନି। ଜଣକୁ ଶୃଙ୍ଗାର କରିଯାଇଛି ତାର ଶୃଙ୍ଗାର କରିଦେବା ପଳାଇ ଆସିବ, ସେ ଚିନ୍ତା କଲାନି ଆଜି କାହିଁକି ଠାକୁରଙ୍କ ଡ୍ରେସ୍ଟା ଭଲ ଲାଗିଲାନି, ଆଜି କାହିଁକି ଏମିତି ଅସୁବିଧା ହେଲାନି, ତାକୁ ସେଇଟା ତାର ନାହିଁ। ସେ ବି ବିଗ୍ରହ ସେବାର ବା ବିଗ୍ରହ ତାଙ୍କୁ ବି ପରିପ୍ରକାଶ। ଆମେ ଯଦି ଭଗବାନ ବୋଲି କହୁଛେ, ତାଙ୍କୁ ପ୍ରଣାମ କରୁଛେ, ତାଙ୍କୁ ପ୍ରାର୍ଥନା କରୁଛେ, ତାଙ୍କୁ ମାଗୁଛେ କିଛି, ତାଙ୍କ ସୁଖ ତୁମକୁ କିଛି ବୁଝିବାକୁ ପଡିବ ନା। ଫଟୋରେ ତୁମେ ଯଦି ଭଗବାନଙ୍କୁ ଫଟୋରେ ରଖିକି ଭାବୁଛ, ସେ ହେଉଛନ୍ତି ଫଟୋ ଭଗବାନ, ଫଟୋରେ ଅଛନ୍ତି କେବଳ, ତା ସେ ଫଟୋ ରହିଗଲେ ମାନେ କ'ଣ, ସେ କଥା କହୁନାହାନ୍ତି ଖାଉନାହାନ୍ତି, ତୁମେ ସବୁ କରିବ, ତାଙ୍କୁ ହେଲେ ଆଗରେ ରଖିବ, ଭୋଗଟା ତୁମେ ତୁମ ହିସାବରେ ରୋଷେଇ କରିବ, ତୁମେ ଖାଇବା ପାଇଁ କରିବ, ସବୁ କରି ତାଙ୍କୁ ଦେଖେଇଦେବ। ତୁମେ ଯେଭଳି ତାଙ୍କୁ ଯେଉଁ ଦୃଷ୍ଟିରେ ଦେଖିବ, ତାଙ୍କୁ ଯଦି କଣ୍ଢେଇ ଦୃଷ୍ଟିରେ ଦେଖିବ, ସେ ତୁମକୁ କଣ୍ଢେଇ ଦୃଷ୍ଟିରେ ଦେଖିବେ। ତୁମେ ତାଙ୍କ ଦୋଷ ଦିଅନି, ଭଗବାନଙ୍କ ଦୋଷ କୌଣସି ଭକ୍ତ ଭଗବାନ ଦୋଷ ଦେଇପାରିବନି, ସେ କେବେ କହିପାରିବନି ମୋର ଅସୁବିଧାରେ ପଡ଼ିନା, ତୁମେ ସେଇ ଦୃଷ୍ଟିରେ ତାଙ୍କୁ ଦେଖିଛ, ସେ ତୁମକୁ ସେଇ ଦୃଷ୍ଟିରେ ଦେଖିଛନ୍ତି। ଜେଥାମାଙ୍କୁ ପ୍ରବାଦ ଦିଅନ୍ତେ, ତୁମେ କ'ଣ ଭାବିଛ, ସେ କିଛି ଜାଣିନାହାନ୍ତି, ଠାକୁରଙ୍କୁ କ'ଣ ଏତିକି ଚଳେଇଦେବ, ଏହା କରିଦେବ। ତୁମେ ତାକୁ କଣ୍ଢେଇ ଭାବୁଛ, ସେ ତୁମକୁ କଣ୍ଢେଇ ଭାବିଲେ, ତୁମେ ତାକୁ କଣ୍ଢେଇ ବୋଲି ଭାବୁଛ ନା, ସେ ତୁମକୁ କଣ୍ଢେଇ ବୋଲି ଭାବି। ଏ ସମ୍ପୂର୍ଣ୍ଣ ଭକ୍ତି ଯୋଗର ସବୁ ଜିନିଷ ହେଉଛି ଭାବ, ସେଥିପାଇଁ ଏହାର ନାମ ଅଲଗା ନାମ ହେଉଛି ଭାବ ଯୋଗ। ଭାବନା ରହିଲେ ହବନି। କେଉଁ କଥାରେ ଟିକେ ପଳେଇ ଆସି, ତସ୍ମୈ ନମୈ ଭଗବତେ ତସ୍ମୈ ନମେ ବ୍ରଜଜନେ ସହଚକ୍ରେ ଆତ୍ମାନ ଆତ୍ମାନଃ। ପ୍ରଭୁ ନିଜେ ନିଜକୁ ପ୍ରଣାମ କରୁଛନ୍ତି ବ୍ରଜବାସୀମାନଙ୍କ ସହିତ, ବିଶ୍ୱାସକୁ ବର୍ଦ୍ଧିତ କରିବା ପାଇଁ ବ୍ରଜବାସୀମାନଙ୍କର ନିଜକୁ ନିଜେ ପ୍ରଣାମ କରୁଛନ୍ତି। ଆଉ ଏକ ସ୍ୱରୂପରେ ନିଜେ ବାଳକ ରୂପରେ ଠିଆ ହେଇଛନ୍ତି, ଦେଖିଲ ଗୋବର୍ଦ୍ଧନ ମୂର୍ତ୍ତି ଧାରଣ କରୁଛନ୍ତି ଏବଂ ନିଜେ ପ୍ରଣାମ। ଏଇ ଯେଉଁ ଗୋବର୍ଦ୍ଧନଙ୍କୁ ପୂଜା କଥା ମୁଁ କହୁଥିଲି, ସେଠି ପଳେଇଗଲାଣି ଆମର ଏଇ ଯେଉଁ ଗୋବର୍ଦ୍ଧନଙ୍କୁ ମୟୂରପୁଚ୍ଛ ଦେବା, ଏସବୁ ନାହିଁ, ଭାବଟା ଆମର ଭାବକୁ ଦେଖାଯାଏ, ସେ କେଉଁ ଭାବରେ ଖୁସି ହୁଅନ୍ତି, ସେ କୃଷ୍ଣଙ୍କର ସେବକ ଭାବରେ, ଯେମିତି ଅଦ୍ୱୈତ ଆଚାର୍ଯ୍ୟ ସେ ହେଉଛନ୍ତି ଭଗବାନ, ମହାବିଷ୍ଣୁ, ନିତ୍ୟାନନ୍ଦ ନିଜେ ବଳରାମ, ନିତ୍ୟାନନ୍ଦ ଯେଉଁ ଭାବରେ ଭଲ ଭାବଟାକୁ ଭଲ ପାଆନ୍ତି, ଆମେ ସେଇ ଭାବରେ ତାଙ୍କୁ ସେବା କରୁଛେ ବଳରାମ ଭାବରେ। ଅଦ୍ୱୈତ ଆଚାର୍ଯ୍ୟ ଆମେ ତାଙ୍କୁ ମହାବିଷ୍ଣୁ ସ୍ୱରୂପରେ ଆମେ ସେବା କରୁନେ, ଆମେ ତାଙ୍କୁ ଭକ୍ତ ସ୍ୱରୂପ ସେବା କରୁଛେ। ଦୁଇ ମହାପ୍ରଭୁ ଏକ ମହାପ୍ରଭୁ ଆର ଦୁଇ ପ୍ରଭୁ ଜଣ, ଦୁଇ ପ୍ରଭୁ କରେ ମହାପ୍ରଭୁର ସେବନ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ମହାପ୍ରଭୁ କୁହାଯାଏ, ନିତ୍ୟାନନ୍ଦ ମହାପ୍ରଭୁ କୁହାଯାଏ କି ନିତ୍ୟାନନ୍ଦ ପ୍ରଭୁ କୁହାଯାଏ, ଚୈତନ୍ୟ ମହାପ୍ରଭୁଙ୍କୁ ମହାପ୍ରଭୁ କୁହାଯାଏ। ଏକ ମହାପ୍ରଭୁ ଆର ଦୁଇ ପ୍ରଭୁ ଜଣ, ଦୁଇ ପ୍ରଭୁ କରେ ମହାପ୍ରଭୁର ସେବନ, ଏଟା ଭାବ। ଚୈତନ୍ୟ ମହାପ୍ରଭୁ କିଏ, କୃଷ୍ଣ, କିନ୍ତୁ ତାଙ୍କ ଭାବ କ'ଣ, ରାଧା ଭାବ, ତେଣୁ ତୁମେ ତାଙ୍କୁ କୃଷ୍ଣ ରୂପରେ ପୂଜା କରିପାରିବନି, କୃଷ୍ଣ ସ୍ୱରୂପରେ ପୂଜା କରିପାରିବ, ତାଙ୍କ ଭାବଟାକୁ ବାଧା ହବ। ସେ କୃଷ୍ଣ, ତାଙ୍କ ଭାବଟା କ'ଣ, ରାଧା ଭାବ, ଭକ୍ତ ଭାବ, ତାଙ୍କ ଭକ୍ତ ଭାବରେ ସେବା କରିବାକୁ ପଡ଼ିବ। ତାଙ୍କ ଭାବଟା ଭକ୍ତ, ତାଙ୍କୁ ଆମେ କୃଷ୍ଣ ରୂପରେ ସଜେଇବା, ସେ ଭଲ ପାଇବେନି, ତାଙ୍କ ମୟୂର ପୁଛିଦେବା, ସେ ଭଲ ପାଇବେନି, ସେ କାହିଁକି ତାଙ୍କ ଭାବରେ ଏଇଟା ବିରୁଦ୍ଧ, ସେ କୃଷ୍ଣ ପାଇଁ କାନ୍ଦୁଛନ୍ତି ବା। ଆମେ ଯେଉଁଠି ଯେଉଁଠି ସବୁ ମାନେ କେଉଁଠି କେଉଁଠି ଯେଉଁ ମୟୂର ପୁଚ୍ଛ ସବୁ ଦିଆଯାଉଛି, କ'ଣ ସେ ହେଉଛନ୍ତି କୃଷ୍ଣ, ଫିଲୋସଫିକାଲ ଦାର୍ଶନିକ ହିସାବରେ ଦେଖିଲେ ଯେହେତୁ ସେ କୃଷ୍ଣ, ତୁମେ ଯୁକ୍ତି କରି କହିବ ଆମେ ମୟୂର ପୁଚ୍ଛ ଦେଇଦେବୁ, କିଛି ଅସୁବିଧା ନାହିଁ ଦେଇପାର, କିନ୍ତୁ ସେଇଟା ତାଙ୍କୁ କେତେ ସୁଖ ଦେବ, କାହିଁକି ନା ସିଏ ଯଦି ରାଧା ଭାବ ଧରିଛନ୍ତି, ସେ କୃଷ୍ଣଙ୍କ ପାଇଁ କାନ୍ଦୁଛନ୍ତି, ତାହେଲେ ଯେ କୃଷ୍ଣଙ୍କ ପାଇଁ କାନ୍ଦୁଛି, ତୁମେ ତାଙ୍କୁ ମୟୂର ପୁଚ୍ଛ କେମିତି ଦେଇଦେବ। ଏ ଭାବଟା ଓଲଟା ହେଇଗଲା ନା, ଭାବ ଯୋଗୁଁ ମନା କରାହଉଛି, ଫିଲୋସଫିକାଲ ଦୃଷ୍ଟିରୁ ମନା କରାଯାଉନି, ତୁମେ ଧନ ଦର୍ଶନ ଯୁକ୍ତି କରିକି ଦର୍ଶନ ଭାବରେ ଏଇଟା ବାଧା ସୃଷ୍ଟି କରିବ, ତାଙ୍କ ଭାବରେ ଏଇଟା ବାଧା ସୃଷ୍ଟି କରିବ, କାହିଁ ସିଏ କୃଷ୍ଣଙ୍କ ପାଇଁ ଦିନ ରାତି କାନ୍ଦୁଛନ୍ତି ନା, ତାହେଲେ ତୁମେ କାହିଁକି କହୁଛ କାହା ମୋର ପ୍ରାଣନାଥ ମୁରଲୀ ବଦନ, ସେ ମୋ ମୁରଲୀ ବଦନ କାହାନ୍ତି, କିଏ କହୁଛନ୍ତି, ଆଉ ସିଏ ସିଏ ମୟୂର ପୁଚ୍ଛ ପିନ୍ଧିବେ, ତାହେଲେ କାହାକୁ କହିବେ ମୁରଲୀ ବଦନ କାହାନ୍ତି ବୋଲି, ଭାବ ସବୁବେଳେ ଭାବ ଧରାଯାଏ, ରୋଷେଇ କରିବା, ଭଗବାନଙ୍କୁ ଶୃଙ୍ଗାର କରିବା, ଭଗବାନଙ୍କର ଯେତେ ପ୍ରକାର ପୁଷ୍ପ ଭଗବାନଙ୍କର ଯେତେ ଯେତେ ସେବା ସବୁ ହେଉଛି, ଝାଡ଼ୁ ଲଗାଇବା ସବୁ, ଏଇଟା ଭାବର କଥା। ଯେମିତି ଆଗରୁ ଆମେ ଆଲୋଚନା କରୁଥିଲେ ନା, ଶ୍ୟାମାନନ୍ଦ ପ୍ରଭୁ ଜୀବ ଗୋସ୍ୱାମୀ କହିଲେ ସେ କ'ଣ କଲେ, ନିଧୁବନରେ ଝାଡ଼ୁ ସେବା କରିଥିଲେ। ତମେ ତାଙ୍କ ଝାଡ଼ୁ ସେବାର ଭାବଟା ଏତେ ଅଛି, ରାଧାରାଣୀ ତାଙ୍କୁ ଆସି ଦର୍ଶନ ଦେଲେ। ଗୋଟେ ଝାଡ଼ୁ ମାରିବାର ଭାବଟା ଏମିତି ଅଛି, ସବୁଥିରେ ଭାବ ରହିଛି। ଫୋପଡ଼ା ଫିଙ୍ଗା କାମ କଲେ କେହି ଜୀବନରେ ଭକ୍ତିର ଗନ୍ଧ ବି ପାଇପାରିବେନି। ଭକ୍ତି ଏକ ଅନୁଷ୍ଠାନ ନୁହେଁ, ଭକ୍ତି ହେଉଛି ଏକ ପ୍ରାଣ। ଭକ୍ତି ହେଉଛି ପ୍ରାଣ, ଜୀବନ। ମୁଁ ବଞ୍ଚୁଛି ଭକ୍ତି ଦ୍ୱାରା। ଭକ୍ତି ଅନୁଷ୍ଠାନ ନୁହେଁ। ଅନୁଷ୍ଠାନ ଯେମିତି ହୋ ହାଲା ହୋଇକି ଖାଇ ପିଇ ଦେଇକି, ଖିଚୁଡ଼ି ଖାଇ ପିଇ ଦେଇକି, ସେ ହାଣ୍ଡି ପଡ଼ିଥିବ, କୁକୁର ଚାଟୁଥିବ, ସେ ଜାଳ ଜଳୁଥିବ, ଟେଣ୍ଟ ଖୋଲା ହେଇନଥିବ, ଲୋକ ପଳେଇଯିବେ, ସେ ଟେଣ୍ଟ ବାଲା ଆସିବ ଭାଙ୍ଗିକି ନେବ, ହାଣ୍ଡି ବାଲା ଧୋଇକି ଯିବ, ଯେମିତି ସବୁ ଗାଁ କରୁନା କି ଇ ବାପା, ସେଇ ଜିନିଷ ନୁହେଁ। ଭକ୍ତି ହେଉଛି ପ୍ରାଣ, ଭକ୍ତି ଅନୁଷ୍ଠାନ ନୁହେଁ। ଅନୁଷ୍ଠାନ ମାନେ କ'ଣ, ଗୋଟେ ଅଫିସିଆଲ ଖାଲି କରିଦେବା ଶୋଇଲା, ଏଇଟା ପ୍ରାଣ, ଏଠି ଭାବଟା ପ୍ରଧାନ। ଗୋଟେ ଝାଡ଼ୁ ମରା ହଉ, ଗୋଟେ ଭଗବାନଙ୍କର ଯେକୌଣସି ସେବା ହଉ, ସବୁବେଳେ ଏଇଟା ପ୍ରଭୁ ଗ୍ରହଣ କରୁଛ, ତାହେଲେ ପ୍ରଭୁଙ୍କର ନା ସବୁ ସବୁ ଜିନିଷ। ଭାବରେ ବହୁତ ବଡ଼ ବ୍ୟାଘାତ ହବ, ଡିଷ୍ଟର୍ବ। ଏ ଯେଉଁ ଭଗବାନଙ୍କର କ'ଣ, ଯେତେବେଳେ ଜଣେ ଭାବଟାକୁ ନ ବୁଝିପାରେ, ସବୁବେଳେ ସବୁ ସମୟରେ ବାଧା ସୃଷ୍ଟି ହବ, ସବୁ ସମୟରେ ତାଙ୍କ ସେବାରେ ବାଧା ସୃଷ୍ଟି ହବ। ସେଥିପାଇଁ ଯେମିତି ମଙ୍ଗଳ ଆରତୀ ପ୍ରଭୁପାତ କୁହନ୍ତି ନା, ପ୍ରଭୁପାତ ସବୁ ସିଷ୍ଟମ ଦେଇଛନ୍ତି, ମଙ୍ଗଳ ଆରତୀରେ ବେଶୀ ଲାଇଟ୍ ଜଳିବନି, ମଙ୍ଗଳ ଆରତୀରେ ବେଶୀ ଜୋର କୀର୍ତ୍ତନ କରିହେବନି, ମୃଦଙ୍ଗ ଜୋର ବଜିପାରିବନି, କର୍ତ୍ତାଳ ଜୋର ବଜିପାରିବନି, କାହିଁକି ସେଇଟା ହେଉଛି ବିରହ ସମୟ। ସେ ଉଦଣ୍ଡ ନୃତ୍ୟ କୀର୍ତ୍ତନ ହେଇପାରିବନି, ସ୍ୱର ସ୍ୱର ତାଳ ଦେଖୁନା, ଆମର ସବୁ ଭକ୍ତି ସଞ୍ଚୟରେ କ'ଣ ଲେଖା ହେଇଛି, ଆମେ ସେଇଟା ସବୁ ଜାଣିନେ, କ'ଣ ଲେଖା ହେଇ ସବୁ। ଯେକୌଣସି ଭଜନ ଲେଖା ହେଇ ତା ତଳେ ଦେଖିବ ଲେଖା ହେଇଥିବ, ଏଇ ଦେଖାନି ଏଇ ତାଳ ଏଇ ସ୍ୱର, କାହିଁ ଲେଖା ହେଇଛି ସେଇଟା, ଭାବଟାକୁ ଡିଷ୍ଟର୍ବ କରିବ। ଆଜିକାଲି ଆମେ ସେଗୁଡ଼ା ସବୁ ଜାଣିନେ, ଆମେ ଶିକ୍ଷା କରୁନେ, ପରମ୍ପରାର ଶିକ୍ଷା ବି ଆମେ ଜାଣିପାରୁନେ। ସେଥିପାଇଁ ଯିଏ ଯେଉଁ ସ୍ୱରରେ ଗାଇଦେଉଛି, ଯିଏ ଯେତେବେଳେ ଯାହା ପାଇଲା ଗାଇଦେଲା, ଯିଏ ନା ସେମିତି ହେଇପାରିବେନି ନିଶ୍ଚିତ, କାରଣ ସେଇଟା ଭଗବାନଙ୍କର ସେବା ମୁଡ଼ଟାକୁ ଡିଷ୍ଟର୍ବ କରିବ, ଡିଷ୍ଟର୍ବ କରିବ। ପ୍ରଭୁପାଦ ମନାଙ୍କର ଭେରି ଷ୍ଟ୍ରିକ୍ଟ ପ୍ରଭୁପାଦ କହିଛନ୍ତି, ତୁମେ ସ୍ୱରକୁ ବଦଳେଇ ପାରିବନି, ସ୍ୱରକୁ ତୁମେ ତୁମେ ଯେ କ'ଣ ଅଲଗା ସ୍ୱର ଗାଇପାରିବେନି। ତୁମେ ଅଲଗା କୀର୍ତ୍ତନ ଯେତେବେଳେ କରୁଛ, ତୁମେ ତୁମେ ଯେଉଁ ସ୍ୱର ଗାଉଛ ଗା, କିନ୍ତୁ ଆରତୀ କୀର୍ତ୍ତନ ମୁଁ ଯାଇଥିଲେ ମାନେ ମୋର ମଙ୍ଗଳାରତୀ ସ୍ୱର ପ୍ରାୟ ମନେ ପଡ଼େନି, ମାନେ ଅଲଗା ସ୍ୱର ଗାଇ ହେବ, ମଙ୍ଗଳାରତୀ ସ୍ୱର ମୋର ମନେ ପଡ଼େ, ମୋର ଗୁରୁବାସ୍ତକ ମୋର ଗୋଟେ ଅଲଗା ସ୍ୱର ହେଇଯାଏ। ମୁଁ ଥରେ ଗାଇଦେଲି, ମୋତେ ଜବରଦସ୍ତି କହିଲେ, ମୁଁ ଗାଇଲି, ତା ପ୍ରଭୁବାସୀ ଶାସ୍ତ୍ରୀ ମାସି କହିଲେ, କହିଲେ ମହାରାଜ ଆପଣ ଏ ସ୍ୱର ଗାଇବେନି, ପ୍ରଭୁପାତ ମନା କରିଛନ୍ତି। ମୁଁ ସେଠି କେବେ ମଙ୍ଗଳାରତୀ ଗାଏ ବାହାର ମନ୍ଦିରରୁ ଗଲେ, କାରଣ ମୋ ସେ ସ୍ୱରଟା ଆଗ ମନେ ପଡ଼େନି, ମୁଁ ଜାଣିଛି କିନ୍ତୁ ମନେ ପକାଇଦେଲେ କହିଦେବି, କିନ୍ତୁ ଯଦି ଷ୍ଟାର୍ଟ କରିବି ସେ ସ୍ୱରଟା ମନେ ପଡ଼ିଯିବ। ଆମେ ତ କୀର୍ତ୍ତନିଆ ନୁହେଁ, ଆମେ ସବୁବେଳେ ପ୍ରାକ୍ଟିସ୍ କରୁନୁ, ପ୍ରଭୁପାତ ମନା କରିଛନ୍ତି, ନାଇଁ ତୁମେ ଅଲଗା ସ୍ୱର ଗାଇପାରିବନି। ପ୍ରଭୁପାତ ଯେଉଁ ସ୍ୱର କହିଛନ୍ତି, କାହିଁକି ନା ସେତେବେଳେ ସେଇଟା ହେଉଛି ବିରହ ସମୟ, ରାଧାକୃଷ୍ଣଙ୍କର ଆରତୀ ସରିଲା ମାନେ ଲଳିତା ବିଶାଖା ସେମାନେ ଆରତୀ କରୁଛନ୍ତି, ରାଧାରାଣୀ ବହୁତ ଦୁଃଖରେ ସେ ଯିବେ, କୃଷ୍ଣ ବିରହରେ ଯିବେ, ସେତେବେଳେ ନୃତ୍ୟ ଗୀତ ସେସବୁ ସେସବୁ ନାହିଁ, ଆମେ ଜାଣିବା ଦରକାର। ହେଠି ଢୁଡ଼ା ବାଜିପାରେ, ମୃଦଙ୍ଗ ଜୋର ବାଜିପାରେ, କେବେ ମଙ୍ଗଳ ଆରତୀର ମୃଦଙ୍ଗ କର୍ତ୍ତାଳ ପୁରା ଧୀରେ, ବହୁତ ଲାଇଟ୍ ଲାଗିପାରିବନି। ପ୍ରଭୁପତି ସୁଖ ପ୍ରଭୁପତ କାହିଁକି ତାଙ୍କ ଭାବ ସବୁ ଜାଣିଛନ୍ତି ନା, ପରମ୍ପରାର ଶିକ୍ଷା। ଭକ୍ତି ଯେଉଁଟା ପୂର୍ଣ୍ଣ ଭାବ ଉପରେ ନିର୍ଭର କରେ, ଗୁରୁ ପୂଜା ସମୟ କୀର୍ତ୍ତନ, ସନ୍ଧ୍ୟା ସମୟ କୀର୍ତ୍ତନ ଅଲଗା, ନିଶାନ୍ତ କୀର୍ତ୍ତନ ଅଲଗା, ସୁରାଗ କୀର୍ତ୍ତନ। ଛୋଟ ଛୁଆଟା ଶୋଉଛି, ମା ତାକୁ କେମିତି, ମା ଯେତେବେଳେ ତାକୁ ଶୋଇ ଦେଉଛି କେମିତି ଶୋଉଛି, ତ ଲମ୍ବା ଲମ୍ବା ଡାକ ମାରିକି ତାକୁ ଶୋଇଦେବ, ଯେମିତି ଧୀରେ ଧୀରେ ତାକୁ ସେ ହୋ ହାଇକି ଆଉ ହେଠି ମା ତାକୁ ଶୋଇଦେବାନି। ଏ ଭାବ ସବୁ ରହିଛି, ସବୁଥିରେ ଭାବ ରହିଛି। ଭକ୍ତର ଆନନ୍ଦ ହେଉଛି କେବଳ ଏଇ ଭାବରେ ଯଦି ସେ ଯୁକ୍ତ ହେଇପାରିଲା, ଯଦି ସେ ଭାବଟାକୁ ଧରିପାରିଲା, ତାହେଲେ ତାର କିଛି ଗୋଟେ ଆନନ୍ଦ ଅଛି, ନହେଲେ ତ ବହୁତ ଅସୁବିଧା। ଭଗବାନଙ୍କର ସହିତ ଭାବ ଭାବଟା ନ ଯାଇପାରିଲେ ତୁମକୁ ସବୁ ସବୁ ଜିନିଷଟା ଶୁଷ୍କ ଲାଗିବ, ସେବା କରୁଥିବ ସବୁ କରୁଥିବ ତୁମକୁ ଶୁଷ୍କ ଲାଗିବ, ନା କ'ଣ ମୁଁ ବଗିଚା ସେବା କରିବି, କ'ଣ ମୁଁ ଏଇ ମାଟି ଆଣିବି, କିନ୍ତୁ ତୁମେ ବୁଝିପାରୁନ, ତୁମେ ମାଟି ଆଣିକି ତୁଳସୀ ଗଛ ଟିକେ ଗୋଟେ ଲଗାଇଦେଲେ, ସେ ତୁଳସୀଟା ଆସିକି ପୂଜାରେ କ'ଣ ଯାଉଛି, ତୁଳସୀଟା ଧରିକି ଆସିକି ଭଗବାନଙ୍କର ଭୋଗ ଲାଗିଲା, ତୁମେ ତୁଳସୀର ଯତ୍ନ ନେଲନି, କାରଣ ତୁଳସୀଙ୍କର ପ୍ରତି ତୁଳସୀଙ୍କ ସେବାରେ ବାଧା, ଭଗବାନଙ୍କ ସେବାରେ ବାଧା। ଆଜି ତୁମ ପାଇଁ ଜଣେ ଉତ୍ପାଦ ପୂଜାରେ କ'ଣ ଭାଇ ଗଲୁ ଗୋଟେ ତୁଳସୀ କୋଉଠୁ ଟିକେ ଧରିକି ଆସିବୁ, ଏଣେ ଏଣେ ସନ୍ଧ୍ୟା ବାଜିଲେ, ଏଣେ ମଙ୍ଗଳାରତୀ ହେଲା ମାନେ ସନ୍ଧ୍ୟା ବାଜିଲା ମାନେ ଆମେ କ'ଣ ଗାଇବା? ତୁଳସୀ କୃଷ୍ଣ ପ୍ରେୟସ, ନମ ନମ, ଏଣେ ତାଙ୍କୁ ପ୍ରାର୍ଥନା କରିବା। ଇ କେଉଁ ଭାବରେ ଗଲା? ପ୍ରତ୍ୟେକ ଦିନ ଭକ୍ତି ଯୁଗର ପ୍ରତ୍ୟେକ ଦିନ ସେଟା ଅନୁଷ୍ଠାନ ନୁହେଁ, ଏଟା ସବୁବେଳେ ମନେ ରଖିବାକୁ ପଡ଼ିବ। ଯେମିତି ବ୍ରଜବାସୀମାନେ କୃଷ୍ଣ ଯାହା ଯାହା କହିଲେ ବ୍ରଜବାସୀମାନେ ସେୟା ସେୟା କରିଦେଲେ, ତାଙ୍କୁ ପ୍ରାଣ ଭଳି ଗ୍ରହଣ କଲେ। ଭକ୍ତି ହେଉଛି ପ୍ରାଣ। ଯଦି କି କୃଷ୍ଣଙ୍କୁ ପାଇବା ପାଇଁ ଚାହୁଁଛି, ତାକୁ ଯେମିତି ତାର ଘର ଘର ଜିନିଷଟାକୁ ସେମାନେ ଅବହେଳା କରିଦେଉଛି। ଘର କାମ ତ ଲୋକ ଆହୁରି ସିରିୟସ୍ଲି କରୁଛନ୍ତି ମୁଁ ଜାଣିବାର। ଘରେ କେଉଁଠି ଗୋଟେ ଲାଇଟ୍ ଜଳିବ, କେଉଁଠି ଫ୍ୟାନ୍ ଜଳିବ, କେଉଁଠି କ'ଣ ହବ, ଏମିତି କେବେ କୌଣସି କୃଷ୍ଣ ଲୋକ ଏମିତି ଶୋଇପାରିବେନି। ଝଗଡ଼ା କରିଦେବ ତା ସ୍ତ୍ରୀ ସାଙ୍ଗରେ, କ'ଣ ସବୁବେଳେ ଗୋଟେ ଲାଇଟ୍ଟା ଜଳେଇ ଦେଉଛ, କ'ଣ ସବୁବେଳେ ଏମିତି ଦେଖୁ, ଯତ୍ନ ନେଉନ। ସେମାନେ ତ ଆହୁରି କେତେ ସିରିୟସ୍, କୌଣସି ଜିନିଷରେ ସେମାନେ ଢିଲା ଢିଲା ତାଙ୍କ ପରିବାର ଚଳିପାରିବେନି, ଆଉ ଭିକାରୀ ହେଇଯିବେ ସେ। କେତେ ଜାଗାରେ ବି ସିଏ ବି ଢିଲା କରିଦିଅନ୍ତି, କିନ୍ତୁ ଭକ୍ତି ଜୀବନର ସେମିତି ନାହିଁ। ଭକ୍ତି ଜୀବନରେ ପ୍ରତ୍ୟେକ ଜିନିଷ କୃଷ୍ଣଙ୍କର। ତୁମେ ଯେତେ ପର୍ଯ୍ୟନ୍ତ ତୁମର ଯେତେବେଳେ ଏଇ ଜିନିଷ ଏଇ ଭାବଟା ହୃଦୟରେ ନ ଆସିବ, ମମତ୍ଵ ଭାବନାଟା ହୃଦୟରେ ନ ଆସିବ, ତୁମେ କିଛି ରିଭିଲ୍ଡ ହବନି, କିଛି ଗୋଟେ ଜିନିଷ ଆସିବନି, ଆଉ ନିଜର ବୋଲି କିଛି ଲାଗିବନି। ଆଉ କେଉଁଟା କେଉଁଟା ତୁମକୁ ନିଜର ଲାଗିବ? ତୁମକୁ କୃଷ୍ଣ କେତେବେଳେ ନିଜର ଲାଗେ? ତୁମେ ଯେତେବେଳେ ନିଜେ କିଛି କର ସେଟା ତୁମକୁ ନିଜର ଲାଗେ। ଯେମିତି ତୁମେ ଟଙ୍କାଟା ନିଜେ କମେଇବ, ଗୋଟେ ଗାଡ଼ି କରିବ, ସେଟା କ'ଣ କହିବ? ମୋ ଗାଡ଼ି, ଭଡ଼ା ଗାଡ଼ିଟାକୁ ସେ ଗାଡ଼ିରେ ଓହ୍ଲେଇବ, ତୁ ଚାଲିବ, ତାର ଟଙ୍କା ଦେଇଦେଲେ ଗଲା। ତା ଗାଡ଼ିର ନମ୍ବର ପ୍ଲେଟ୍ ଅଛି କି ନାହିଁ, ଲାଇସେନ୍ସ ଅଛି କି ନାହିଁ, ତାର କ'ଣ ତୁମେ ଚିନ୍ତା କର କି? ତୁମ ଗାଡ଼ିଟା ଟିକେ ସ୍କ୍ରାଚ ବାଜିଗଲ ମାନେ ମୋ ଗାଡ଼ି, କାହିଁକି ନା ତୁମେ କମେଇଛ, ତୁମେ ଖଟିଛ, ନିଜେ ପଇସାଟା ଆଣିଛ, ତୁମେ ନିଜେ କିଣିଛ, ସେଥିପାଇଁ ତୋର ମମତ୍ଵ ଲାଗୁଛି। ଭଗବାନ ସେତେବେଳେ ନିଜର ହୁଅନ୍ତି। ଭଗବାନ ତୁମେ ଯେଉଁ ନିଜର ବୋଲି କହିବ, ତୁମେ ନିଜେ କାମ କଲେ, ନିଜେ କିଛି କୃଷ୍ଣଙ୍କ ପାଇଁ କଲେ, ଯେମିତି ପ୍ରଭୁପାଦ ଭଗବାନ ପାଇଁ ଏତେ କଲେ, ଆପଣ ନିଜେ ଶେଷକୁ ଚିନ୍ତା କଲେ, ଆରେ ଇଣ୍ଟରନ୍ୟାସନାଲ ସୋସାଇଟି କଲେ ତାଙ୍କର କେବେ ପଇସା ଅଭାବ ପଡ଼ିବ? ଆଉ ସିଏ ଭଗବାନଙ୍କର ଶୁଦ୍ଧ ଭକ୍ତ ଯେ 40 ଟଙ୍କା ନେଇ ଯାଇଥିଲେ, ଶହଶହ କୋଟି ଟଙ୍କା ଗୋଟେ ଗୋଟେ ମନ୍ଦିର ସମ୍ପତ୍ତି ହେଲା, କିନ୍ତୁ ତାଙ୍କର ଏତେ ନିଜତ୍ଵ ଭାବନା, ମମତ୍ଵ ଭାବନା ଭଗବାନଙ୍କ ପ୍ରତି, ନା ସେ ସବୁ ଗୁରୁଦକ୍ଷିଣାକୁ ରଖିଦେଇଯାଉଥିଲେ। ନା ମୋର ଯଦି କିଛି ମନ୍ଦିରରେ କେବେ ଅଭାବ ପଡ଼ିବ, ମୋର ବମ୍ବେ, ବୃନ୍ଦାବନ ଆଉ ମାୟାପୁର, ଏ 3ଟି ମନ୍ଦିର ବନ୍ଦ ହେବା ଦରକାର ନାହିଁ। ଯଦି ଯଦି ସବୁ ମନ୍ଦିର ମୋର ବନ୍ଦ ହେଇଯାଏ, କିଛି ଅସୁବିଧା ନାହିଁ, କିନ୍ତୁ ଏ 3ଟା ମନ୍ଦିର ମୋର ଯେମିତି ବନ୍ଦ ନ ହେବ, ତାଙ୍କ ଗୁରୁଦକ୍ଷିଣ ପଇସା ରଖିଯାଉଥିଲେ, ତାଙ୍କ ଅଭାବ ଥିଲା କି? ଏଇଟା ମମତ୍ଵ କୁହାଯାଏ, କାରଣ ସେ କରିଛନ୍ତି। ଯିଏ ଭଗବାନ ପାଇଁ କିଛି କରିନି ତାର କେବେ ମମତା ଆସିବନି, ଏଇଥିପାଇଁ ସେବାଟା ଇମ୍ପୋର୍ଟାଣ୍ଟ। ନା ଆଉ ସବୁ ଶୁଷ୍କ, ଖାଲି ଥିଓରିଟିକାଲ ତୁମେ କହିଦେବ, କିନ୍ତୁ ତୁମର ମମତ୍ଵଟା ଆସିପାରିବନି, ରିଲେସନ୍ସିପ୍ ଆସିପାରିବନି, କାରଣ ତୁମେ କରିନ ନା ଆମେ ବଦ୍ଧ ଯିବଟା, ନା ଆମେ କରିନେ ମାନେ ଆମର ତା ପ୍ରତି ଗୋଟେ ଆସକ୍ତି ରହିବନି। କିନ୍ତୁ ମନେ ରଖିବାକୁ ପଡ଼ିବ, ଆମେ ଯାହା କୃଷ୍ଣଙ୍କ ପାଇଁ କରୁଛେ କେବଳ କୃଷ୍ଣଙ୍କର ସୁଖ ପାଇଁ, ପ୍ରୀତି ପାଇଁ, ଯେ ମୁଁ ଏଠି ଭଲ ରହିବି, ଭଲ ରହିବି, ମୋତେ ବଡ଼ କହିବେ, ଲୋକ ମୋତେ ଭଲ କହିବେ, ଏଇଥିପାଇଁ ଆମେ କରୁଛେ, ସେଥିପାଇଁ ନୁହେଁ। କୃଷ୍ଣଙ୍କର ସୁଖ ସେଟା କେତେ ଦେବ, କିନ୍ତୁ କୃଷ୍ଣଙ୍କ ପାଇଁ ଆମେ ନ କଲା ମାନେ ଆମର କୃଷ୍ଣ ପ୍ରତି ଆସକ୍ତି ଆସିବ ନାହିଁ, ଆସିବନି କେବେ। ଯିଏ କରିନି ସେ କେବେ ଆସକ୍ତି ଆସିବନି। ସେଥିପାଇଁ ମୋଷ୍ଟ ଅଫ୍ ଯେଉଁମାନେ ଆଶ୍ରମରେ ରୁହନ୍ତି ସେମାନଙ୍କର ବିଶେଷ କିଛି ଆସକ୍ତି ହେଇପାରେ ନା, କାହିଁକି? ଯଦି ସେମାନେ ଏଇ ସେବାକୁ ଧରିକି ଭଗବାନଙ୍କ ପ୍ରତି ନିଜେ କିଛି ନ କରିବେ, ତାହେଲେ ଆସକ୍ତି ହେବନି। ସେ ପ୍ରେସିଡେଣ୍ଟ ତାର କରୁଛି କରୁଛି, ଆମର କ'ଣ ଅସୁବିଧା? ସେ ପ୍ରେସିଡେଣ୍ଟର ଦାୟିତ୍ୱ ସେଇଟା ଭାଙ୍ଗିଗଲା, ସରିଗଲା, ସେ ତାର କରିବ, କାହିଁକି ତା ସେ ନିଜେ କିଛି, ସେ ତ ଜିରୋ ବ୍ୟାକ୍ଗ୍ରାଉଣ୍ଡରୁ ଆସିନାହାନ୍ତି ନା, ସବୁ ସେଟ୍ଅପ୍ ହେଇ ସେମାନେ ଆସିଛନ୍ତି। ପଠ ମନ୍ଦିର ତିଆରି ହେଇଗଲା, ସବୁ ହେଇଗଲା, ଆଜି କ'ଣ ଏଇଟା ଇସ୍କନ୍ ବା? ତୁମେ କହୁଛ ଆଜି ଇସ୍କନ୍, ତୁମେ କରିଛ କ'ଣ ଇସ୍କନ୍ ଲ? ତୁମେ ପ୍ରଶ୍ନ କରାହବ, ତୁମେ ଇସ୍କନ୍ ଲ କରିଛ କ'ଣ? ତୁମେ ଆଜି ଭୁବନେଶ୍ୱର ମନ୍ଦିର କଥା, ଭୁବନେଶ୍ୱର ମନ୍ଦିରରେ କ'ଣ ତୁମେ କରିଛ? ତୁମେ ଆଜି ଇସ୍କନ୍ ବୋଲି କହିଦେଉଛ, ସେଠି ଯିଏ ମନ୍ଦିର କରିଥିଲା ତାଙ୍କୁ ଦିନେ ଚିନ୍ତା କରିଛ? ଯିଏ ମନ୍ଦିର କରିଥିଲା ସେଠି ତାଙ୍କୁ ଚିନ୍ତା କରିଛ? ସେ କେତେ କଷ୍ଟ କରିଥିଲେ, ଆଉ ତୁମେ ତାଙ୍କୁ ଜାଣିପାରୁନ, ତୁମେ ସେ ଜାଗାରେ ପ୍ରଣାମ କରିଦେବ, ତୁମ କୃପା ମିଳିଯିବ। ଯିଏ ସେ ଜାଗାରେ ସେ ଯିଏ ସମର୍ପଣ କରିକି କିଛି କାମ କରିଛନ୍ତି, ତାଙ୍କର ତ କିଛି ସେଠି ଶକ୍ତି ଅଛି ନା, ତୁମେ ସେମିତି କରିପାରିବନି। କଣ୍ଟ୍ରିବ୍ୟୁସନ୍ଟା ଜାଣିବାକୁ ପଡ଼ିବ ସବୁବେଳେ। ଭଗବାନଙ୍କୁ ପରିପ୍ରକାଶ, ଯେଉଁ ପ୍ରଭୁଙ୍କର ଯେଉଁ ପରିପ୍ରକାଶ ହୁଅନ୍ତି, ତାର ସିଷ୍ଟମ୍ ରହିଛି। ତୁମେ ନିଜର କେବେ ଭଗବାନ ତୁମ ନିଜର ହେବେନି। ଭଗବାନ ତୁମେ ଏମିତି ଭାବନି ଯେ ତୁମେ କେବଳ ପଢ଼ିଦେଲ, ଶୁଣିଦେଲ, ପ୍ରଚିଂ କରିଦେଲ, ଜପ କରିଦେଲ, ତୁମେ ଭଗବାନଙ୍କୁ ନିଜର କରିନବ, ନାଇଁ 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 ନାଇଁ, ଭଗବାନ ଏମିତି ନୁହନ୍ତି। ଭଗବାନଙ୍କୁ ନିଜର କରିବାକୁ ହେଲେ ତୁମକୁ ଭଗବାନ ପାଇଁ କିଛି ତ୍ୟାଗ କରିବାକୁ ପଡ଼ିବ, ତାଙ୍କୁ ବଶ କରିବାକୁ ପଡ଼ିବ, ନହେଲେ ସେ କାହିଁ ତୁମର ହେବେ? ଭଗବାନ କେବେ ପବ୍ଲିକର ନୁହନ୍ତି କି ଭଗବାନ କେବେ ପର୍ସନାଲ ନୁହନ୍ତି, ତୁମେ ନିଜର ବୋଲି କରି ରହିପାରିବନି। ଯେମିତି ଲୋକମାନେ କୁହନ୍ତି ସେଣ୍ଟିମେଣ୍ଟାଲ, କୁହନ୍ତି ମୋ ଗୋପାଳ, ମୋ ଗୋପାଳ, ୟାର ତୁମେ ସେ ସେଣ୍ଟିମେଣ୍ଟାଲ କଥା କୁହନି। ତୁମେ ସେମିତି ତୁମେ ଗୋପାଳ ଗୋପାଳ କହିଲେ ଗୋପାଳ ତୁମର ହେଇଯିବେନି। ଭଗବାନ ଏମିତି ନୁହନ୍ତି, ଭଗବାନ ହେଉଛନ୍ତି ଶୁଦ୍ଧ ଭକ୍ତଙ୍କର, ସେ କେବଳ ଶୁଦ୍ଧ ଭକ୍ତଙ୍କର। ସେଥିପାଇଁ ଭକ୍ତ ଭଗବାନ ଭକ୍ତର ନୁହନ୍ତି, ବାହାର ଦୁନିଆରେ କ'ଣ କୁହାଯାଏ ଭକ୍ତର ଭଗବାନ କୁହନ୍ତି ନା, ହଁ ଭକ୍ତର ଭଗବାନ, ଆମର ସେ ପ୍ରିନ୍ସିପଲ୍ ନାହିଁ। ଶୁଦ୍ଧ ଭକ୍ତଙ୍କର ଭଗବାନ ଯେ ପୁରା ଅନ୍ୟ ବେଳା ତା ଶୂନ୍ୟ, ପୁରା ସବୁଥିରୁ ମୁକ୍ତ ହେଇଥିବେ, ଆଉ ସବୁ ଜିନିଷ ଭଗବାନଙ୍କର ପାଇଁ କରିଥିବେ ତାଙ୍କ ଜୀବନରେ, ତାଙ୍କ ଜୀବନର ଲକ୍ଷ୍ୟ ଥିବ ଭଗବାନଙ୍କର ପ୍ରୀତିବିଧାନ, ତାଙ୍କରି ପାଖରେ ପ୍ରଭୁ ପ୍ରକାଶିତ ହେବେ, ଆଉ ତାଙ୍କରି ଚରଣରେ ଆମକୁ ଆଶ୍ରିତ ହେବା। ନହେଲେ କାହିଁକି ବୈଷ୍ଣବ ବନ୍ଦନା ରହିଲା? ଯେଉଁ ଯେଉଁଠି ବୈଷ୍ଣବମାନେ ଶୁଦ୍ଧ ବୈଷ୍ଣବମାନେ ଯେଉଁଠି ଯେଉଁଠି ଭଗବାନଙ୍କୁ ପରିପ୍ରକାଶ କରିଛନ୍ତି, ଆମେ ସେଇଠି ଗଲେ କ'ଣ କରୁଛେ? ତାଙ୍କୁ ପ୍ରଣାମ କରିବାକୁ ପଡ଼େ। ଯେମିତି ଆମେ ରାଧାରମଣଙ୍କ ପାଖକୁ ଯିବା, ରାଧାରମଣ କେବେ ଆମକୁ ଦର୍ଶନ ଦେବେନି, ଯେପରି ଆମେ ଗୋପାଳ ଭଟ୍ଟଙ୍କୁ ସ୍ମରଣ ନ କରିବା। ସେ ତାଙ୍କର ନା ତୁମର କି, ତୁମେ କିଏସ୍? ତୁମେ ତୁମର ଏନ୍ଜୟମେଣ୍ଟ ପାଇଁ ଯାଇଛ ନହେଲେ କିଛି ଗୋଟେ ମାଗିବା ପାଇଁ ଯାଇଛ? ତୁମର କ'ଣ ରିଲେସନ୍ସିପ୍ ଅଛି ଭଗବାନଙ୍କ ସହିତ? ତାଙ୍କର ଭଗବାନ ତାଙ୍କର ଗୋବିନ୍ଦଙ୍କ ପାଖରେ ଗୋସ୍ୱାମୀଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ସନାତନ ମଦନ ଗୋପାଳ ପାଖଙ୍କ ଘରେ ସନାତନ ଗୋସ୍ୱାମୀ ପ୍ରାର୍ଥନା କରିବାକୁ ପଡ଼ିବ। ତୁମେ କହିବ କୌଣସି ପ୍ରଭୁପାଦଙ୍କର ମନ୍ଦିରକୁ ଗଲେ, ବିଗ୍ରହ ଗଲେ, ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ଠାକୁର ତାଙ୍କର, ସିଏ ଆହ୍ୱାନ କରିଛନ୍ତି ନା, ଭଗବାନ ତାଙ୍କର, କାହିଁକି ନା ସେମାନେ ଭଗବାନ ପାଇଁ, ଭଗବାନଙ୍କୁ ଏମିତି ଆମେ ଠାକୁର ଗୋଟେ କାଲି ଆମେ ଯିବା ମନ୍ଦିର ଗୋଟେ କିଣି ଆଣିବା, କ'ଣ ଦୋକାନ ଲୋକ ବିଗ୍ରହ ଆଣିକି ଆମେ କହିବା ମୁଁ ଘରେ ରଖିକି ଗୋନିତେ ପୂଜା କରିବି, ଠିକ୍ ଅଛି ବାବା ସେଟା ଶୁଦ୍ଧ, ତୁମେ ଭାବନି ମୁଁ ଶୁଦ୍ଧ ସେଥିରେ ଶୁଦ୍ଧ ଭକ୍ତି ପାଇଯିବି, କାରଣ ତୁମ ଅନ୍ତର ତେଲ ଶୁଦ୍ଧ ଭାବନାଟା ନାହିଁ, ତୁମ ଭାବ ହିସାବରେ ସେ ପ୍ରକାଶ ହେବ। ତୁମର ଯେତିକି ଭାବ, ତୁମେ ଯେଉଁ ଠାକୁର ରଖିବ ତୁମ ସେତିକି ଭାବ ଅଛି। ଭଗବାନଙ୍କ ପ୍ରତି ସମ୍ପୂର୍ଣ୍ଣ ଶରଣାଗତ ନହେଲେ ଭଗବାନ କେବେ ତୁମ ଭାବଟାକୁ ପ୍ରକାଶ କରିବେ ନାହିଁ, କେବେ କରିବେ, କେବେ ହେଇପାରିବେନି। ପୂର୍ଣ୍ଣ ଶରଣାଗତ ହେବାକୁ ପଡ଼ିବ। ଭକ୍ତିବିନୋଦକୁ ସେଇଟା ଲେଖିଲେଣି ତାଙ୍କ, ଏ ଯୋଉ ଆମର ସନ୍ଧ୍ୟା ଆରତୀ ଗାଉଛି, କ'ଣ ଲେଖିଲେ? ଭକ୍ତି ବିନୋଦ ଦେଖେ ଗୁରାର ସମ୍ପଦ, ମୁଁ ଭକ୍ତି ବିନୋଦ ସବୁ ଗୁରାର, କିଭଳିଆ ଭିଜନ। ଆଉ ଇସ୍କନ ବୋଲି କ'ଣ କହୁଛ? ଏଇଟା ଇସ୍କନର ଧନ ନଷ୍ଟ ହେଇଗଲେ କ'ଣ ଅସୁବିଧା ହେଲା? ଇସ୍କନର କ'ଣ ଅଭାବ ଅଛି? ବୋଲି ଜଣେ 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 ଭକ୍ତ ବିଲ୍ କରି ଆଣି ଥୋଇଦେଉଛନ୍ତି, ତୁମ ଘରେ ବିଲ୍ କରି ଆଣି ଥୋଇଦେବ? ମୁଁ ଷ୍ଟ୍ରେଟ୍ ପଚାରୁଛି, ତୁମେ ଯେତେ ପଇସା ରୋଜଗାର କଲେ ବି ତୁମେ ଦେଖ, 2 ଟଙ୍କା ଲାଗି ମାଟଗୋଳ ଲାଗୁଛନ୍ତି ଅଟୋରେ, ମୁଁ ଦେଖିଛି। ଯାହା ଭୁବନେଶ୍ୱର ତୁମେ ଦେଖିବ, ଅଫିସର ମାନେ ଅଟୋରେ ଯେତେବେଳେ ଯିବେ ଟଙ୍କାଟା ଅଧିକା ଦେବେନି, ସେ ଟଙ୍କାଟା ଅଧିକା ଦେବେନି। ଏଇ କଟକ ଭୁବନେଶ୍ୱର ବସ୍ରେ ମୁଁ ଯେତେବେଳେ ଭୁବନେଶ୍ୱର ବସ୍ରେ ସବୁ ଯାଆସ କରେ, ଭଡ଼ା ବଢ଼ିଯାଏ, 2 ଟଙ୍କା ଦେବେନି। ଗୋଟେ ଅଫିସର ଗୁଡ଼ାକ ସେ ଗାଳି ଦେଉଥିବେ, ତୁମେ ଅଫିସର ହେଇଛ 2 ଟଙ୍କା ଦେଉନ, ଆମେ ଡରି ଡରି ବଢ଼େଇଦେବୁ, କୁଆଡ଼େ କ'ଣ ଗାଳି ଗୁଲଜ କରି ନେଇଯା 2 ଟଙ୍କା। ମୁଁ ସେଠି ଚିନ୍ତା କରେ, ଦେଖ ଏମାନେ ଖଟୁଛନ୍ତି, ଜଣେ ସାଧୁ ଏତିକି ଚିନ୍ତା କରିପାରିବନି, ପଇସା ପଟକିନ ଖର୍ଚ୍ଚ କରିଦେବ, ନଷ୍ଟ କରିଦେବ, ତାହେଲେ ତାର ଭଗବତ ସମ୍ପତ୍ତି ନାହିଁ, ସେ ଦେଖୁନି ଏଇଟା ଗୋରାର ସମ୍ପଦ ବୋଲି। ତୁମ 20 ଟଙ୍କା ଡୋନେସନ୍ ଆସିଲେ ତୁମେ ଭାବୁନି ଯେ ମୁଁ ସେ ଜିନିଷଟାକୁ ମୁଁ ଯେମିତି ପାରେ ସେମିତି ୟୁଜ୍ କରିବି, ୟୁ ଆର୍ ରେସ୍ପନ୍ସିବଲ। ତୁମେ ଯାହା ଭଗବାନଙ୍କ ସମ୍ପତ୍ତିକୁ ଅପବ୍ୟବହାର କରି, ତୁମେ ଗୃହସ୍ଥ ହୁଅ କିମ୍ବା ବ୍ରହ୍ମଚାରୀ ହୁଏ, ଅଧିକା କ'ଣ ଲେଖିଲେ, ଈଶାବାସ୍ୟମ୍ ଇଦମ୍ ସର୍ବମ୍ ଯତ୍ କିଞ୍ଚିତ୍ ଜଗତ ଆଜଗତ୍ ତେନ ତେକ୍ତେନ ଭୁଞ୍ଜିତ ମା ଗୃଦି କଶ୍ୟଚିତ୍ ଧନମ୍ ତେନ ତେକ୍ତେନ ଭୁଞ୍ଜିତ। ତୁମେ ଅଧିକା କିଛି ଏନ୍ଜୟମେଣ୍ଟ କରିପାରିବନି, ତୁମେ କହିପାରିବନି ମୁଁ ରୋଜଗାର କରୁଛି ମୋର ଉଡ଼େଇବି। ତୁମେ ସାଧୁ ହୁଅ ବା ଗୃହସ୍ଥ ହୁଅ, ଧନ ଦଉଛନ୍ତି କିଏ? ଭଗବାନ। ସେଟା ଭଗବାନଙ୍କ ସୁଖରେ ଲାଗିବା ଦରକାର। ତୁମେ ମିସ୍ୟୁଜ୍ କରୁଛ ମାନେ ପନିସମେଣ୍ଟ ପାଇବ, ତୁମେ ଗୋଟେ ପଏଣ୍ଟକୁ ମିସ୍ କଲ। ଏଇ ଯୋଉ କଥାଟା ପଡ଼ିଛି ନା, ଭଗବତ ସମ୍ବନ୍ଧଟାକୁ ଭାବଟାକୁ ଭୁଲିଗଲା, ଆଉ କ'ଣ ସେବାର ଭାବକୁ ଭୁଲିଗଲ, ସବୁ ତ ଭାବ ପ୍ରଧାନ। ଆଉ ଏଇଟା ଗୋରାଙ୍କର, ଆମେ ଗୋଟେ ଚିନ୍ତା କରୁନା, ଗୋଟେ ଗରିବ ଲୋକଟା ଆସିକି ଟଙ୍କାଟେ ଡୋନେସନ୍ ବାକ୍ସରେ ମୁଣ୍ଡ ମାରିକି ପକଉଛି, ଦେଖୁଛ ନା? ମୁଁ ସବୁ ମନ୍ଦିର, ଆରେ ବା ମଠ ମନ୍ଦିର ରହୁଛ ନା, ତୁମେ ଦେଖିବ ଚିନ୍ତା କର, ଲୋକଟେ 5 ଟଙ୍କା 10 ଟଙ୍କା ମୁଣ୍ଡ ମାରିକି ଦେଉଛି, କେତେ ଖୁସି ହେଲି ମୁଁ 10 ଟଙ୍କା ଦେଲି। କିନ୍ତୁ ଯିଏ ମନ୍ଦିରରେ ରହୁଛି ସିଏ ବୁଝି ବିଚାର କରିପାରୁନି ସେ ପଇସାର ମୂଲ୍ୟଟା କ'ଣ, ତାହେଲେ କିଏ ଶ୍ରେଷ୍ଠ ମୋତେ କୁହ? 10 ଟଙ୍କା ଜଣେ ମୁଣ୍ଡ ମାରିକି ଗରିବ ଲୋକ ଟଙ୍କାଟେ, ସେ ଟଙ୍କାଟେ ଆକର୍ଷିତ ହେଲୁ, ଟଙ୍କାଟେ ବୁଢ଼ୀ ମାନେ ସବୁ କାଢ଼ିବେ, ସେ କ'ଣ କାନିରୁ କାଢ଼ିକି ଟଙ୍କାଟେ ମୁଣ୍ଡ ମାରିକି ଠାକୁରଙ୍କୁ ଦେବେ ନା? କି ଯିଏ ମନ୍ଦିର ରହୁଛି, ଯିଏ ଭଗବାନଙ୍କର ଭକ୍ତ ହେଇଛି, ସିଏ ଆଜି ପଇସାଟା ଉଡ଼େଇ ଦେଲା, ତାହେଲେ ଭଗବାନ କାହା ପରେ ଖୁସି ହେବେ? ସେ ଗୋଟେ ଜିନିଷ ଜାଣିପାରିଲେନି କ'ଣ ଗୋରାର ସମ୍ପଦ। ପ୍ରଭାସୀତା କହିଛନ୍ତି, ପ୍ରଭାତ କହିଛନ୍ତି, ଗୋଟିଏ ଟଙ୍କା ଇସ୍କନ ନଷ୍ଟ କରିବାର ତ ମୋ ବ୍ଲଡ୍, ଏଇଟା ହେଉଛି ମୋର ସବୁ ରକ୍ତ, ନଷ୍ଟ କିଛି ତୁମେ କରିପାରିବେ? ଜଣେ ଭକ୍ତ କାରଣ ସେ କିଛି କରିନି ନା, ସବୁ ହେଇଯାଇଛି, ସେ ଆସିକି ପହଞ୍ଚିଲା, ସବୁ ହେଇଗଲା, ସେ ଆସିକି ପହଞ୍ଚିଲା। ସେ ସେ ଡୋନେସନ ଆସୁଛି, ମନ୍ଦିର ଅଛି ଇସ୍କନ, ତୁମେ କ'ଣ କରିଛ ଇସ୍କନ ପାଇଁ, ତୁମେ ପ୍ରଭୁପାଦ ପାଇଁ କ'ଣ କରିଛ, ତୁମେ ପ୍ରଭୁପାଦ ପାଇଁ ସବୁ ଫାସିଲିଟି ନେଇଛ, ତାଙ୍କର ତାଙ୍କ ନାମରେ ବହି ଆସିଛି, ତାଙ୍କର ସେ ସବୁ କରିଦେଇଛନ୍ତି, ତାଙ୍କୁ ନେଇକି ତୁମେ ଆଜି ଚଳୁଛ ତିଲକ ମାରିକି, ତୁମ ଲୋକ ପ୍ରଭୁ ବୋଲି କହୁଛ, ତୁମେ ତାଙ୍କ ପାଇଁ କ'ଣ କରିଛ, ତୁମେ କେମିତି ଡିମାଣ୍ଡ କରିଛ, କିଛି ଡିମାଣ୍ଡ କରିପାରିବେନି। ତୁମେ ସାଧୁଗୁରୁଙ୍କର ଯାହାଙ୍କର ସମର୍ପଣ ରହିଛି, ତ୍ୟାଗ ରହିଛି, ଯେଉଁମାନେ ଗୁରୁ ବୈଷ୍ଣବଙ୍କ ପାଇଁ ସବୁ କିଛି କରିଛନ୍ତି, ଭଗବାନ ହେଉଛନ୍ତି ତାଙ୍କର। ଏ ଥିଓରିଟିକାଲ ପାଠ କିଛି କାମ ଦେବନି ଏଠି, ସୋସାଇଟି, ଏଟାକୁ ସୋସାଇଟି, ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ, ଏଟା ଫର ଏଟା ହେଉଛି ଗଭର୍ଣ୍ଣମେଣ୍ଟଙ୍କ ପାଇଁ, ପବ୍ଲିକ ଲୋକ ପାଇଁ, ଆମ ପାଇଁ ଏଟା ସୋସାଇଟି ନୁହେଁ, ଇସ୍କନ ଏକ ସୋସାଇଟି ନୁହେଁ, ଇସ୍କନ ହେଉଛି କୃଷ୍ଣଙ୍କର ଘର, ଏଟା ଭଗବାନଙ୍କର ଘର। ଭଗବାନ ଯେମିତି ବୈକୁଣ୍ଠରେ ରୁହନ୍ତି, ପ୍ରଭୁପାଦ ସେମିତି ଶିଖେଇ ଦେଇଯାଇଛନ୍ତି, ତୁମ ଡ୍ରେସ୍ ଚେଞ୍ଜ କର, ଦେଖୁନା ଭଗବାନ କୌଣସି ମନ୍ଦିର ଏମିତି ବିଶ୍ୱରେ ଅଛି ତୁମେ ଦେଖିବ, କୌଣସି ନାହିଁ, କୌଣସି ମନ୍ଦିର ନାହିଁ। ଗୌଡ଼ିଆର ପୂଜା ସେବା ମହାପ୍ରଭୁଙ୍କର ଯେଉଁ ଶିକ୍ଷା ହେଉଛି ଅଷ୍ଟକାଳିଆ ସେବା ନା, ଏଇଟା କେବଳ ମହାପ୍ରଭୁ କୁଞ୍ଜ ସେବା ସବୁ ଆମର ମହାପ୍ରଭୁ ଏଇଟା ଶିଖେଇ ଦେଇଯାଇଛନ୍ତି, ଅଲଗା କେଉଁଠି ଅଛି, କେଉଁଠି ନାହିଁ। ଯାତ୍ରୀ ଆସୁଛନ୍ତି ମାନେ ମନ୍ଦିର ଖୋଲିଦିଅ, ଦେଖୁନା ଅଲଗା ଆଡ଼େ ଯାତ୍ରୀ, ଯେତେ ବଡ଼ ବଡ଼ ମନ୍ଦିର ସବୁ ଅଛି, ତାଙ୍କର ସବୁବେଳେ ଭଗବାନଙ୍କର ଭାବକୁ ଦେଖାଯିବନି, ସେଥିରେ ତାଙ୍କର ସବୁ ନାହିଁ, ଆମର ପ୍ରଭୁଙ୍କର ଭାବଟା ସବୁବେଳେ ଭଗବାନଙ୍କୁ ସହି ଟାଇମ୍ରେ, ଠିକ୍ ଟାଇମ୍ରେ ମଙ୍ଗଳାରତୀ କରାଯିବ, ଠିକ୍ ଟାଇମ୍ରେ ଭଗବାନଙ୍କୁ ଏଇ ଭୋଜନ ଦିଆଯିବ, କି ଷ୍ଟ୍ରାଇକ୍ କେହି ଇସ୍କନରେ ଷ୍ଟ୍ରାଇକ୍ କରିପାରିବେନି, ଯେମିତି ଅଲଗା ମନ୍ଦିର ଷ୍ଟ୍ରାଇକ୍ କରିଦେଲେ ପୂଜାରେ ପୂଜା କରିପାରିବେ, ସେ ଷ୍ଟ୍ରାଇକ୍ ଯଦି ଇସ୍କନ ଲଗେ ପୂଜାରେ ଷ୍ଟ୍ରାଇକ୍ କଲେ ପ୍ରେସିଡେଣ୍ଟ ପୂଜା କରିବ, ଭଗବାନ ପୂଜା କେବେ ବନ୍ଦ ହବନି, ଅଲଗା ମନ୍ଦିର ନାହିଁ, ସେ ଷ୍ଟ୍ରାଇକ୍ କରିଦେଲେ ଠାକୁରଙ୍କର ଦୁଇ ଘଣ୍ଟା ବନ୍ଦ ହେଇଗଲା, ଏମିତି ହେଇପାରିବେ, ଏସବୁ ଜିନିଷ କିଛି ହେଇପାରିବେ। ଏଟା ବୈକୁଣ୍ଠରେ ଇସ୍କନ ସୋସାଇଟି ନୁହେଁ, ବାହାର ଦୃଷ୍ଟିରୁ ବା ରେଜିଷ୍ଟ୍ରେସନ ଦୃଷ୍ଟିରୁ ଆମେ କହୁଛେ ଇଣ୍ଟରନ୍ୟାସନାଲ ସୋସାଇଟି, କିନ୍ତୁ ଏଠି ଇସ୍କନ ହେଉଛି କୃଷ୍ଣଙ୍କର ଘର, ପ୍ରଭୁପାଦ ଏଟା ଶିଖେଇଛନ୍ତି। ପ୍ରତ୍ୟେକ ଗୌଡ଼ିୟ ଶୁଦ୍ଧ ଗୌଡ଼ିୟ ବୈଷ୍ଣବ ମନ୍ଦିର ହେଉଛି କୃଷ୍ଣଙ୍କର, ମହାପ୍ରଭୁଙ୍କର ଘର, ଏଠି ଶୁଦ୍ଧ ଭକ୍ତିର ଶିକ୍ଷା ଦିଆଯାଉଛି ନା, ହେଠି ସବୁ କୃଷ୍ଣଙ୍କର ସମ୍ପତ୍ତି। ଏଇ କଥାରେ ପଡ଼ି ତୁମର ଭାବ, ଯଦି ଭାବ, ଯଦି ଭାବ ଭାବଟାକୁ ନ ବୁଝିପାରିଲ ଭକ୍ତିରେ, ଅନୁଷ୍ଠାନ ଏସବୁ ଇଏ ଏମିତି କଲା ସିଏ ସେମିତି କଲା, ଆରେ ଏସବୁ ଜିନିଷ ଛାଡ଼, ଏଥିରେ କିଛି ତ ଫାଇଦା ମିଳିବନି, ଏ ଗସିପିଂ କରିବା, ଏସବୁ ଫାଲତୁ ଏ କାମ କରିବା, ଇଏ ପ୍ରଭୁ ଏହା କଲା, ସିଏ ସେୟା କଲା, ଏସବୁ ଜୀବନ ନୁହେଁ, ଭକ୍ତି ଜୀବନ ନୁହେଁ, ଏସବୁ ଭୁଲିବାକୁ ପଡ଼ିବ ତୁମକୁ ସବୁ, ତୁମେ କୃଷ୍ଣଙ୍କ ଘରେ ରହୁଛ, ଏଟା କୃଷ୍ଣଙ୍କର ଘର, ଆଉ ଭାବଟାକୁ ତୁମେ ବୁଝ, ଭାବ ଯେନ ବୁଝିପାରିବ ସେମିତି ଅଭାବରେ ରହିବ, ଭାବ ବୁଝ, ଭାବ ବୁଝିକି ଝାଡ଼ୁ ମାରିଲେ ତୁମ ଜୀବନ ଖୁସି, ମନେ ରଖିତ, ଯଦି ଭାବରେ ବୁଝିପାରିକି ତୁମେ ଝାଡ଼ୁ ଗୋଟେ ମାରିଲ, ମୋ ଭାଗ୍ୟଟା କେତେ, ସେଇ ସ୍ତ୍ରୀ ସେ ବୁଢ଼ୀ ତାର ଝାଡ଼ୁ ମାରି ମାରି ବୁଢ଼ୀ ହେଇଗଲାଣି, କାହିଁକି ଦେଖିନ ଝାଡ଼ୁ ମାରି କ'ଣ କହୁଛନ୍ତି ଗାଳି ଦେଇକି, ମୁଁ ମାୟାରେ ପଡ଼ିକି କିଏ ହଇରାଣ ହେଉଛି, ସ୍ତ୍ରୀ ଜଣେ ଗାଳି ବୁଲଚ କରୁଥିବ, ଝାଡ଼ୁ ମାରୁଥିବ, ସେ ଝାଡ଼ୁକୁ ଛାଡ଼ି ଦେଉଥିବ, ମଲି ଏଠି ଖଟି ଖଟିକି, ବୁଢ଼ୀ କହୁ ନାହିଁ ଜୀବନ ଚାଲିବନି, ସେଇ ପିଲା ଛୁଆଙ୍କ ପାଇଁ କାହିଁ କିଛି ଭାବ କିଛି ମିଳୁନି। ଏଠି କ'ଣ ସଂସାରରେ ଯିଏ ଭକ୍ତିରେ ଭାବରେ ସେ ଗୋଟେ ଯାହା କରିବ, ଯଦି ଭାବରେ ସେ କରୁଛି ତାକୁ ଭଗବତ ପ୍ରାପ୍ତି ହେଇଯିବ, ଭାବ ରହିବା ଦରକାର, ଭାବ ନରିଲେ କୃଷ୍ଣ କିଛି ଭାବକୁ ନିକଟ ସେ ଅଭାବ ଦୂର। ଭକତ ଦାସ ବୋଲେ ଜୀବନ ଛାର, ଭକ୍ତ ଦାସ ମନ ବୁଦ୍ଧ ଯୁଦ୍ଧ ସାରି ଲେଖିଲି ନା, ଜୀବନଟା ଛାର ହେଇଯିବ, ବେକାର ହେଇଯିବ, ଭକ୍ତିରେ କୌଣସି ଜିନିଷଟା ତୁମକୁ ଆଉ ହେୟ ଜ୍ଞାନ କିଛି କରିପାରିବନି। ଏସବୁ କ'ଣ ଆମକୁ ଯେହେତୁ ବୌଦ୍ଧଜୀବମାନଙ୍କୁ ସବୁ ଆହ୍ୱାନ କରୁଛନ୍ତି, ତାଙ୍କୁ ସୁଯୋଗ ଦିଆଯାଉଛି, ସେଥିପାଇଁ ତାଙ୍କ ସହିତ ବିଭିନ୍ନ ପ୍ରକାର କମ୍ପ୍ରମାଇଜ୍ କରିକି ସବୁ ଚାଲୁଛି, ବିଭିନ୍ନ ପ୍ରକାର କମ୍ପ୍ରମାଇଜ୍, ହଁ ତୁମେ ଯେତେ ଦିନ ସେବା କର, ଏଠିକି ଯାଅ, ଟିକେ ବୁଲିକି ଆସ, ଏଇଟା କାରଣ ସେ କରିପାରିବ ନାହିଁ, ନହେଲେ ଛାଡ଼ିଦେଇକି ପଳେଇବ, ଆଉ ବୌଦ୍ଧଜୀବଟା ଛାଡ଼ିଦେଇକି ପଳେଇବ, ଗଲା ସେ ପୁଣି ଯାଇ ମାୟାରେ ପଡ଼ିବ, କୁଆଡ଼େ ମାଛ ମାଂସ ଖାଇବ, କ'ଣ କରିବ, ସେଥିପାଇଁ ପୂର୍ବକାଳ ସବୁ ସେୟା ଥିଲା, ପୂର୍ବକାଳରେ ଯେଉଁ ଶିଷ୍ୟମାନେ ସବୁ ଗୁରୁଙ୍କର ସେବା କରୁଥିଲେ ସେ କୁଆଡ଼େ ଯାଉଥିଲେ, ଗୁରୁ ତ ଧ୍ୟାନ ଲଗେଇକି ବସିବେ ଆଶ୍ରମ ଭିତରେ, ଜୀବନ ସାରା ଶିଷ୍ୟ ତାର ସେଇଠି, ଜୀବନ ସାରା ସେ ଫଳମୂଳ ଖାଇ ଜଟା ପକଳ ଧରି ଗୁରୁ ଧ୍ୟାନରେ ବସିବେ, ତା ଧ୍ୟାନରେ ବସିବେ, ସେ ଜଳ ଆଣେ ଆଶ୍ରମ, ଆଶ୍ରମର ସୁରକ୍ଷା କର, ଗୁରୁଙ୍କ ପାଇଁ ଫଳ ଫୁଲ ସଂଗ୍ରହ କର, ଜୀବନ ସାରା କ'ଣ ତାଙ୍କର ସବୁ ଜୀବନର ସୁଖ ଥିଲା। ଆମେ କ'ଣ ବର୍ତ୍ତମାନ ଯେହେତୁ ଅଧିକାର ନାହିଁ, ଅଧିକାର ହିସାବରେ ଆଚାର୍ଯ୍ୟମାନେ ଦେଇଛନ୍ତି, ଠିକ ଅଛି, ମାନେ ଏଇ ଅଧିକାର ଲୋକ ତାଙ୍କ ପାଇଁ ସବୁ ଏସବୁ ବ୍ୟବସ୍ଥା କରା, କିନ୍ତୁ ସବୁର ଅନ୍ତିମ ଜିନିଷ ହେଉଛି ଭାବଟା। ଲଭଟା ନ ଜାଣିପାରିଲେ ସବୁଥିରେ ଡିଷ୍ଟର୍ବାନ୍ସ ଆସିବ ସବୁଥିରେ। ବୈଷ୍ଣବ ସେବା ବାହାର ଲୋକ ଯେଉଁ ବୈଷ୍ଣବ ସେବା ଉତ୍ତର ଭାରତ ଯେଉଁ ତାଙ୍କ ବୈଷ୍ଣବ ସେବା ସେ ଭାବରେ ଦେଖୁନ ଯେଉଁ କ'ଣ ଦିଅନ୍ତି ଖାଇବା ନାକି ରାସ୍ତା କଡ଼ରେ ଭାଣ୍ଡାର ଭାଣ୍ଡାର ଦିଅନ୍ତି ଆଉ ତାର ତ ଗୋଟେ ପରମ୍ପରା ହେଇଯାଇଛି ଭାଣ୍ଡାର ଦେବେ ଆଜି ଭାଣ୍ଡାର ଦେବେ ଦେବେ ସେ ଯିଏ ଭାଣ୍ଡାର ଦେବେ ସେ ତା ପଇସା ପଠାଇଦେଲା ଯିଏ ଭଣ୍ଡାର ଦେବେ ସେ ଗାଳି ଧରୁଛି ହେ କେଲାଇନି ଏଠି ଆଉ ହେଠିଆ ସେ କ'ଣ ବୈଷ୍ଣବ ସେବା କରୁଛି ଏଠି ଭାଣ୍ଡାରଟା ବୈଷ୍ଣବ ସେବା ହୁଏ ଦେବା ଲୋକ ତାର ଭାବ ବୁଝିନି ସେ ତାର ପଇସା ପଠାଇଦେଲା ଏ ତାର ରୋଷେଇବାସ କରି କେତେ ବୃନ୍ଦାବନ କେତେ ଭାଣ୍ଡାର ଜାଗା ଅଛି ପ୍ରତିଦିନ ଦିଆଯାଉଛି ହେ ସେ ରିସାବାଲା ଯାଉଛନ୍ତି ଲେବର ବାଲା ବି ସକାଳୁ ସେଠି ଖାଇ ପିଇ ଦେଇକି ତାଙ୍କର ଯାଉଛନ୍ତି କାମ କରିବାକୁ ଲେବର ବାଲା ବି ସକାଳୁ ସେଠି ଖାଇ ପିଇଦେବେ ତାଙ୍କ କାମ କରିବେ ଭାରି ଏଠି ଫ୍ରିରେ ମିଳିଯାଉଛି ଆଉ କ'ଣ ନା ଦବା ଲୋକର ଭାବ ଅଛି ନା ଖାଇବା ଲୋକର ଭାବ ଅଛି ସବୁଠୁ ଅନୁଷ୍ଠାନ ଭକ୍ତି ଅନୁଷ୍ଠାନ ନୁହେଁ ଭକ୍ତି ହେଉଛି ପ୍ରାଣ ଆଉ କ'ଣ ଶୁଦ୍ଧ ଗୌଡ଼ୀୟ ବୈଷ୍ଣବଙ୍କର ପ୍ରତିଷ୍ଠିତ ବିଗ୍ରହ ଯେଉଁଠି ତାଙ୍କର ଉପାସନା ଆରାଧନା ହେଉଛି ସେଇଟା ହେଉଛି କୃଷ୍ଣଙ୍କର ଘର ସେଠି କେହି ଦୁଃଖୀରେ ରହିବେ ଆଚାର୍ଯ୍ୟଙ୍କର ଅନୁଗତରେ ଯେଉଁମାନେ ରୁହନ୍ତି ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ଅନୁଗତରେ ରୁହନ୍ତି ସେଠି କିଛି ପ୍ରକୃତ ଦୁଃଖୀ କେବେ ହେବେନି କାରଣ ସେଠି ଭଗବାନ ଅଛନ୍ତି ଆଉ ଶୁଦ୍ଧ ଭକ୍ତ ପ୍ରାର୍ଥନା କରିଛନ୍ତି ନା ଯେତେବେଳେ ତୁମେ ଭାବଟା ବୁଝିପାରିବନି ତୁମେ ସେଇଠି ରହିକି ବି ଦୁଃଖୀ ସବୁ 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 ଭକ୍ତିରେ ସବୁ ହେଉଛି ଭାବ ତେଣୁ ଗୋବର୍ଦ୍ଧନଙ୍କୁ ପ୍ରଣାମ କଲେ କୃଷ୍ଣ ନିଜେ ପ୍ରଣାମ କଲେ ଆଉ ଆତ୍ମାନ ଆତ୍ମାନ ନିଜେ ପ୍ରଣାମ କଲେ କାହା ସହିତ ସହ ବ୍ରଜ ଜାନି ବ୍ରଜବାସୀ ମାନଙ୍କ ସହିତ ବ୍ରଜବାସୀ ମାନଙ୍କୁ ବି କଲେ ତୁମେ ପ୍ରଣାମ କର ସମସ୍ତେ ପ୍ରଣାମ କର ଅହୋ ପଶ୍ୟତ ଶୈଳସ ରୂପିନ ଅନୁଗ୍ରହ ବ୍ୟଧାତ ଦେଖ ଦେଖ ତୁମେ ଏତେ ଦିନ ଇନ୍ଦ୍ରଙ୍କୁ ପୂଜା କରିଥିଲ କେବେ ଇନ୍ଦ୍ର ତୁମକୁ ଦେଖା ଦେଇଥିଲେ କୃଷ୍ଣ ବ୍ରଜବାସୀ ମାନେ ସର୍ବନା ଜଗତରେ କିଛି ଭକ୍ତି ଯୁଗରେ କିଛି ବିଶେଷ କରି ଜଗତ କଥା ସେଟା ଭକ୍ତି ଯୁଗରେ କିଛି ଅଭାବ ଅଛି ବୋଲି ତୁମେ ଭାବନି ଭକ୍ତି ଯୁଗରେ ସବୁ ପୂର୍ଣ୍ଣ କିନ୍ତୁ ତୁମର ଭାବ ଦେଖିକି ଭଗବାନ ତୁମକୁ ବ୍ୟବହାର କରି ତୁମର ଯଦି ହୃଦୟର ଭାବଟା ଠିକ୍ ନାହିଁ ତୁମକୁ ସବୁ ଜିନିଷ ଖରାପ ଲାଗିବ ତୁମେ ତୁମ ହୃଦୟଟା ତୁମର ଭାବ ଠିକ୍ ରହିଛି ତୁମକୁ ସବୁ ଜିନିଷ ଭଲ ଲାଗିବ କାରଣ ସେ ପରମାତ୍ମାର ଉପରେ ହୃଦୟ ରହିଛନ୍ତି ନା ସେ ଗୋଟେ ଜୀବକୁ ଜାଣିଦେଇଛନ୍ତି ଏ ଜୀବର ଭାବନାଟା ଏଇଆ ସେ ଚେଷ୍ଟା କରୁଛନ୍ତି ଆମକୁ ସାହାଯ୍ୟ କରିବା ପାଇଁ ଯଦି ଆମେ ଭାବଟାକୁ ନ ଧରିପାରିଲେ ଆମେ ସବୁ ଜିନିଷ ଓଲଟା ଲାଗିବ ପେଣ୍ଟ ସାର୍ଟ ପିନ୍ଧିକି ସେ ମଦ ଖାଇବା ଲୋକ ରାସ୍ତା କଡ଼ରେ ବୁଲିବା ଲୋକ ସେମାନେ ରାଜନୀତିଆ ଲୋକ ଭଲ ଲାଗିବ ବୈଷ୍ଣବଙ୍କୁ ଦେଖିଲେ ତୁମକୁ ଚିଡ଼ା ଲାଗିବ ଭକ୍ତ ଭଲ ଲାଗିବେ ଦେଖୁନ କେତେ ଭକ୍ତ ଅଛନ୍ତି ସେ ତାଙ୍କ ଘରେ ରହିବେ ସେ ତାଙ୍କ ଟିଭି ଦେଖିବେ ସେ ରାସ୍ତାରେ ବୁଲିବେ ବଜାରରେ ସେ ମନ୍ଦିରକୁ ଆସିବେ ତା ମନ୍ଦିର ଭଲ ଲାଗିବେ ଭାବ ଧରିପାରିବେ ନା ଭାବ ନ ଧରିପାରିଲେ ତାଙ୍କୁ ସବୁ ଓଲଟା ଲାଗିବ ସେ ସଂସାର ଯେମିତି ଥିଲେ ରାଗ ଦ୍ୱେଷ ଭଲ ମନ୍ଦ ସେଇଭଳିଆ ତାଙ୍କୁ ସେଗୁଡ଼ା ସବୁ ମୁଣ୍ଡ ଭିତରେ ପଶିବ ସିଏ ଭକ୍ତି ଜୀବନ ନୁହେଁ ଭକ୍ତି ଜୀବନରେ ଏସବୁ ଆସିବନି ଆମକୁ ବହୁତ ଏକନିଷ୍ଠ ଅଧିକାରୀ ଯେଉଁଠି ସବୁ ରହିବେ ଏସବୁ ଜିନିଷ ବେଶୀ ଅଧିକା ହବ ରାଗ ଦ୍ୱେଷ ଏସବୁ ଏ ଜିନିଷ ଏଥିରେ କ'ଣ ହବ ଭକ୍ତି ସ୍ୱରୂପଟା ଭାବଟା ଆସିପାରିଲାନି ନା ସେଭଳି କେବଳ ବାହ୍ୟ ଅନୁଷ୍ଠାନକୁ ନେଇକିରି ଚାଲିବ ଆଉ ଯୁକ୍ତି ତର୍କ ଭଲ ମନ୍ଦ ସୁଖ ଦୁଃଖ ଅପରାଧ ବିଚାର ଆଲୋଚନା ପର୍ଯ୍ୟାଲୋଚନା ଏଗୁଡ଼ା ସବୁ ଚାଲିବ ସମାଲୋଚନା ଭାବଟା ପ୍ରଧାନ କୃଷ୍ଣ ସେହି ହିସାବରେ ଶିବ ଘଟ କରୁଛନ୍ତି ବ୍ରଜବାସୀମାନେ ବ୍ରଜବାସୀମାନେ ଯେହେତୁ ଯଥାନ ରୂପରେ ପାଳନ କରିଛନ୍ତି ତାଙ୍କ ହୃଦୟ ହେଉଛି ସରଳ କୃଷ୍ଣ କହୁଛନ୍ତି ଦେଖ ଅହୋ ପଶ୍ୟତ ଶୈଳସ ରୂପୀ ଅନୁଗ୍ରହ ବ୍ୟଧାତ ଦେଖ ଆମକୁ ଶୈଳ ରୂପରେ କେମିତି ସେ କୃପା କରୁଛନ୍ତି କିଏ ଗୋବର୍ଦ୍ଧନ ଇନ୍ଦ୍ର ତୁମେ ଏତେ ଦିନ ପୂଜା କରିଥିଲ ବାପାଙ୍କୁ ପଚାରୁଛନ୍ତି ବାବା ଏତେ ଦିନ ଇନ୍ଦ୍ର ପୂଜା କରିଥିଲେ ଇନ୍ଦ୍ରଙ୍କୁ କେବେ ଇନ୍ଦ୍ର ତୁମକୁ ଦେଖାଯାଇଛନ୍ତି ଦେଖ ଏ ସାଙ୍ଗେ ସାଙ୍ଗେ ଗୋଟିଏ ଦିନ ପୂଜା କଲେ ଗୋବର୍ଦ୍ଧନଙ୍କୁ ଗୋବର୍ଦ୍ଧନ ତାଙ୍କ ରୂପ ପ୍ରକାଶ କରିଦେଲେ ସେ ଗୋବର୍ଦ୍ଧନଙ୍କ ରୂପଟା କାହାର ରୂପ କୃଷ୍ଣ ପ୍ରକାଶ କଲେ କାହିଁକି କୃଷ୍ଣ ଚାହୁଁଥିଲେ କାହିଁକି ଏଇଟା ଦେଖିବା ପାଇଁ ତାଙ୍କର ଯେଉଁ ଅତୁଟ ବିଶ୍ୱାସ ରହିଛି ସେ ବିଶ୍ୱାସ କିଭଳି ଅକ୍ଷୁର୍ଣ୍ଣ ରହୁ ମୋର ଉପରେ ଜୀବରେ ଯେହେତୁ ସ୍ୱତନ୍ତ୍ରତା ରହିଛି ସବୁବେଳେ ତାର ସ୍ୱତନ୍ତ୍ରତାରେ କୃଷ୍ଣ ହସ୍ତକ୍ଷେପ କରୁନାହାନ୍ତି ତାକୁ କେବଳ ସବୁ ସୁଯୋଗ ଦେଇଦେଉଛନ୍ତି ଅପ୍ ଟୁ ୟୁ ତୁମ ଉପରେ ତୁମେ ଯାହା ଚଏସ୍ କରିବ ଯଦି ଆମେ ଆମର ରଙ୍ଗ ଚଏସ୍ ହେଇଗଲା ଅସୁବିଧା ହବ ଯେ ରାଇଟ୍ ଚଏସ୍ ହେଇଗଲା ଆଉ ସେ ରାଇଟ୍ ଚଏସ୍ ପାଇଁ ହିଁ ଆମେ ଏଇ ଧାରାକୁ ଆସିଛେ ଗୁରୁ ଗ୍ରହଣ କରୁଛେ କ'ଣ କରିବା ଦରକାର କ'ଣ ଜୀବନର ଧର୍ମ ସେଇଟା ସାଧୁଗୁରୁ ବୈଷ୍ଣବ ପାଖରୁ ଆମେ ଶିଖିକି ଆମେ ସେଇ ହିସାବରେ ଜୀବନ ଗଟେଇବା, ରାଇଟ୍ ଚଏସ୍ ହେଇଗଲା, ସୁ ଟ୍ରେନିଂ। ତତଶ୍ଚ ତସ୍ମେ ଆତ୍ମନ ଆତ୍ମନ ଦେହେନ ସ୍ୱୟଂ ବ୍ରଜଜନେ ସହ ନମଶ୍ଚକ୍ରେ, ଚକ୍ରବାଦ ଲେଖୁଛନ୍ତି। ତାପରେ ନିଜକୁ ନିଜେ ଦେହ ସହିତ ଅର୍ଥାତ୍ ମସ୍ତକ ଲଗେଇକି ବ୍ରଜଜନେ ସହ ନମଶ୍ଚକ୍ରେ ବ୍ରଜମାନଙ୍କ ବ୍ରଜଜନଙ୍କ ସହିତ ନମସ୍କାର କଲେ। ଆତ୍ମନ ଇତି ଆକାରମ, ଆଚ୍ଛା ଆର୍ଷ ପ୍ରୟୋଗ ହେଇଛି, ମର୍ତ୍ୟାନ୍ କାମ ରୂପି ବନୌକସା ହନ୍ତି ହସ୍ମେ ନମଶ୍ୟାମ ଶରମଣେ ଆତ୍ମନୋ ଗବମ। ଏଇ ଗୋବର୍ଦ୍ଧନ ଇଚ୍ଛାନୁସାରେ ସର୍ପାଦି ରୂପ ଗ୍ରହଣ କରିବା, ସର୍ପାଦି ରୂପ ଗ୍ରହଣ କରି ଅବଜ୍ଞାକାରୀ ବ୍ରଜବାସୀ ଅବଜ୍ଞାକାରୀ ବନବାସୀ ଜୀବଗଣଙ୍କୁ ବିନାଶ କରନ୍ତି। ତେଣୁ ଆମେମାନେ ନିଜର ଏବଂ ଗୋସମୂହର ମଙ୍ଗଳ ନିମିତ୍ତ ଏହାକୁ ପ୍ରଣାମ କରିବା। କୃଷ୍ଣ କ'ଣ କହୁଛନ୍ତି, କାମରୂପୀ ସର୍ପାଦି ରୂପୀ ହି, ଆଚ୍ଛା ଦେଖ ପ୍ରଣାମ କଲା ପରେ ବ୍ରଜବାସୀମାନେ ବ୍ରଜବାସୀମାନେ କାଳ ପଚାରି ଆମେ ପର୍ବତକୁ କ'ଣ ପ୍ରଣାମ କରିବା। କୃଷ୍ଣ କହୁଛନ୍ତି ଯେଉଁମାନେ ଗୋବର୍ଦ୍ଧନକୁ ଅବଜ୍ଞା କରିବେ, ଏଇ ଗୋବର୍ଦ୍ଧନ ଯେ ସର୍ପ ରୂପ ହେଇକି ସେମାନଙ୍କୁ ଦଂଶନ କରିବେ। ତେଣୁ ଆସ ସମସ୍ତେ ଗୋବର୍ଦ୍ଧନକୁ ପ୍ରଣାମ କରିବେ, ଅବମାନନା କରିବା ନାହିଁ। ଏବଂ ବ୍ରଜବାସୀମାନଙ୍କ ସେମାନଙ୍କର ତ ସ୍ୱାଭାବିକ, ଯେଉଁମାନେ ବୈଷ୍ଣବ ଶୁଦ୍ଧ ବୈଷ୍ଣବ ସେମାନେ ସ୍ୱାଭାବିକ ସରଳ, ସ୍ୱାଭାବିକ ସରଳ। ଯେମିତି ଆମେ ପୂର୍ବରୁ ଦୁଇ ଦିନ କଥା କହୁଥିଲେ ନା, ଯେ ଅନ୍ଧଭାବରେ ଗ୍ରହଣ କରିବା, ଶିଶୁ ସୁଲଭ ଗୁଣ, ଏଇଟା ଶିଶୁ ସୁଲଭ, ଶିଶୁ ଭଳି ସରଳ, ସରଳ ବିଶ୍ୱାସ, ଅନ୍ଧବିଶ୍ୱାସ, ଇଏ ବହୁତ ହେଲ୍ପଫୁଲ ଭକ୍ତି ଯୋଗରେ, ବିଶେଷ କରି ଆମର ଆମର ସମ୍ପ୍ରଦାୟ। ଆଉ କିଛି ଏତେ ମାନେ ଯାହାକୁ କୁଟ କାପଟ ଏତେ ଯୁକ୍ତି ତର୍କ କି ଯିବା ଦରକାର ନାହିଁ। କୃଷ୍ଣ କହିଛନ୍ତି, ପ୍ରଭୁପାଦ ଶୁଦ୍ଧ ଭକ୍ତ କହିଛନ୍ତି, ଗୁରୁବର୍ଗ କହିଛନ୍ତି, ବାସ ଚାଲ ଏ ରାସ୍ତାରେ। କୃଷ୍ଣ କହିଲେ ଦେଖ ବ୍ରଜବାସୀମାନେ ଯେହେତୁ ବହୁତ ସରଳ, ତାଙ୍କ ସରଳତାକୁ ପୁରା ଅକ୍ଷୁର୍ଣ୍ଣ ରଖିବା ପାଇଁ କୃଷ୍ଣ କହୁଛନ୍ତି, ଦେଖ କେବେ ବି ହେଲେ ଆଉ ଗୋବର୍ଦ୍ଧନକୁ ଅବଜ୍ଞା କରିବନି। ଯେଉଁମାନେ ଗୋବର୍ଦ୍ଧନକୁ ଅବଜ୍ଞା କରନ୍ତି, ଗୋବର୍ଦ୍ଧନ ତାଙ୍କ ସର୍ପ ରୂପରେ ଦଂଶନ କରନ୍ତି। ଏତିକି ପ୍ରଣାମ କରିକି ସେମାନେ ଫେରିବେ ବ୍ରଜବାସୀମାନେ ସମସ୍ତେ। ତାପରେ ଇନ୍ଦ୍ରଙ୍କର ଆରମ୍ଭ ହବ, ଇନ୍ଦ୍ରଙ୍କର କ୍ରୋଧ। କୃଷ୍ଣ ଚାହୁଁଥିଲେ, ଏଇଥିଲା କୃଷ୍ଣଙ୍କର ଇନ୍ଦ୍ରଙ୍କ ପ୍ରତି ଦୟା, ତାଙ୍କ ଦର୍ପକୁ ବିନାଶ କରିବେ, ଗର୍ବ ପର୍ବତକୁ, ଗୋବର୍ଦ୍ଧନ ପର୍ବତକୁ ଧାରଣ କରିବେ, ତାଙ୍କ ହୃଦୟରେ ଥିବା ଗର୍ବ ପର୍ବତକୁ ଉତ୍ତାରଣ କରିଦେବେ, ଓହ୍ଲାଇ ଦେବେ। ଭଗବାନ ଯାହା କୃପା କରନ୍ତି ତାକୁ ଏଇ ଜିନିଷ କରନ୍ତି, ପ୍ରଭୁ କୃପା ନ କଲେ କେବେ ଜୀବ ତୃଣାଦବୀ ସୁନିଶ୍ଚିତ ହେଇପାରିବନି। ଈଶ୍ୱର ଜୀବକୁ ଯଦି ଭଗବାନ ଚାହୁଁଛନ୍ତି କିଛି ଶୋଧନ କରିବା ପାଇଁ, ତାକୁ ଏଇଭଳି ବିଭିନ୍ନ ଦିଗରୁ ତାକୁ ନିରାଶ କରିକି ସେ ବାଧ୍ୟ ହେଇ ନିରାଶ କରିବେ, ଯାହାଦ୍ୱାରା ସେ ବାଧ୍ୟ ହେଇକି ତୃଣାଦବୀ ହବ। ଠିକ ଅଛି, ଆସନ୍ତାକାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରେମାନନ୍ଦେ, ହରେ କୃଷ୍ଣ।